स्वयं रूपकदाह्यं ददाति सुबलान्तिकम् वन्देऽहं श्रीगुरु श्रीकृतपदकमलं श्रीगुरुन् वैष्णवांश्च श्रीरूपं सकृजातं सकलरघुनाथनितं तं सजीवं साद्वैतं सावधूतं भजनसहितं कृष्णचैतन्यदेवं श्रीराधाकृष्णपादान् सर्वललिता श्रीविशाखान्त हे कृष्णा करुणा सिन्धु दीनबन्धु जगत्पते गोपेश गोपिकाकान्त राधाकान्त नमोऽस्तुते तत्कांचन गौरङ्गी राधे वृन्दावनेश्वरी विश्वानुसृते देवी प्रणमामि हरिभ्ये वञ्चाकल्पतरुभ्यश्च कृपा सिन्धुभ्यो च पतितानां पावनेभ्यो वैष्णवेभ्यो नमो नमः नमो महावदनाय कृष्ण प्रियं प्रदायते कृष्णाय कृष्णचैतन्यमे गोर्विषे नमः श्रीकृष्ण चैतन्य प्रभु नित्यानन्द श्री अद्वैत गदाधर शिवसादि श्री गौरभक्त वृन्द श्रीकृष्ण चैतन्य प्रभु नित्यानन्द श्री अद्वैत गदाधर शिवसादि गौरभक्त वृन्द
श्री कृष्णा चैतन्या प्रभो नित्यानन्द
नाम सारा ତେଣୁ ଜୁଳୁଜୁଳା ପୋକ ମାନଙ୍କ ପ୍ରାଦୁର୍ଭାବ ବେଶୀ ବର୍ଷା ଦିନେ ବିଶେଷ ଭାବେ ରାତିରେ ନିଶାମୁକ୍ତି ସୁଖଦତା, ତେଣୁ ତମସା ଭ୍ରାନ୍ତି ନା ଗ୍ରହ, ତେଣୁ ରାତିରେ ତମସା କହିଲେ ରାତିରେ ଗ୍ରହ ବା ନକ୍ଷତ୍ରମାନଙ୍କର ସେମାନେ ଆଉ ଏତେ ଆଭାସ ତାଙ୍କର ଆଲୋକ ଆସେନି। ଆମେ ଯଦି ସେ ଦିନବେଳା ସୂର୍ଯ୍ୟଙ୍କର ଆଲୋକ ଆସୁନି, ରାତିବେଳା ମଧ୍ୟ ସେଭଳି ଚନ୍ଦ୍ର ତାରା ଏମାନଙ୍କର ଆଲୋକ ଆସିବନି। କିନ୍ତୁ ଖଦ୍ୟତା କହିଲେ ବିଜୁଳା ପୋକମାନଙ୍କର ଆଲୋକ ଚାରିଆଡ଼େ ଉଦ୍ଭାସିତ ହେବ। ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରିଶ୍ରମାଣୀ ଦେଉଛନ୍ତି କଳିଯୁଗରେ କ'ଣ ହେବ ନା, ଯଥା ପାପେ ନା ପାସଙ୍ଗ। କଳିଯୁଗ କହିଲେ ଧର୍ମର ଗ୍ଲାନୀ ହେବ ଏବଂ ଅଧର୍ମର ପ୍ରାଦୁର୍ଭାବ ହେବ। ଯଦା ଯଦା ଏଇ ଧର୍ମସ୍ୟ ଗ୍ଲାନୀ ଭୂତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ଅଭ୍ୟୁଥାନ ଅଧର୍ମ ଅଧର୍ମ ଚାରୋଟି ଯୋଉ ପାପର ଚାରୋଟି ସ୍ଥାନ କଳିଯୁଗରେ ପରୀକ୍ଷିତ ମହାରାଜ ଏଇ ଚାରୋଟି ସ୍ଥାନ ଦେଇଛନ୍ତି କଳିଯୁଗକୁ ଦେଇଛନ୍ତି ପରୀକ୍ଷିତ ମହାରାଜ ଦେଇଛନ୍ତି। ଭାଗବତର ପ୍ରଥମ ସ୍କନ୍ଧ ସପ୍ତଦଶ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ଅଭ୍ୟସ୍ଥିତା ତଥା ତସ୍ମୈ ସ୍ଥାନାନି କଳେ ଦଦୌ ଦ୍ୟୁତଂ ପାଣଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ଭିଧା। ଏ ଚାରୋଟି ଅଧର୍ମର ସ୍ଥାନ ଦ୍ୟୁତଂ ପାଣଂ ସ୍ତ୍ରିୟଂ ସୁନା। ଦ୍ୟୁତଂ କହିଲେ ଯୋଉ ଜୁଆ ଖେଳ ଚାଷ ପୋଷା ଖେଳ ଇତ୍ୟାଦି ଏସବୁ ଦ୍ୟୁତଂରେ ଯାଉଛି। ପାନମ କହିଲେ ଯେତେ ନିଶା ଦ୍ରବ୍ୟ ଅଛି ଚା ଠୁ ଆରମ୍ଭ କରି ଚା ପାନ ବିଡ଼ି ସିଗରେଟ ମଦ ଗଞ୍ଜେଇ ଭାଙ୍ଗ ଯେତେ ନିଶା ଦ୍ରବ୍ୟ ରହିଛି ସେସବୁ ପାନମରେ ଯାଉଛି। ଏବଂ ଦ୍ୟୁତମ ପାନମ ସ୍ତ୍ରୀୟମ ଅବୈଧ ସ୍ତ୍ରୀ ସଙ୍ଗ, ବିବାହ ବାଦେ ବିବାହ ଛଡ଼ା ଅନ୍ୟ ସ୍ତ୍ରୀ ସଙ୍ଗ କରିବା ସେଟା ଅବୈଧ ସ୍ତ୍ରୀ ସଙ୍ଗରେ ଯାଉଛି। ଏବଂ ସୁନା କହିଲେ ଜୀବ ହତ୍ୟା, ଯେଉଁ ଆମିଷ ଭକ୍ଷଣ କରୁଛନ୍ତି ମାଛ ମାଂସ ଖାଉଛନ୍ତି, ଏ ଚାରୋଟି ସ୍ଥାନ ଦିଆଯାଇଛି କଳିଯୁଗକୁ ଦିଆଯାଇଛି। କଳିଯୁଗରେ ରହିବା ପାଇଁ କଳିଯୁଗକୁ ରହିବା ପାଇଁ ଚାରୋଟି ସ୍ଥାନ ପରୀକ୍ଷିତ ମାରେ ଦେଇଛି। ଇଏ ହେଉଛି ଯାତ୍ର ଅଧର୍ମ ଚତୁର୍ଭିଧା, ଇଏ ଅଧର୍ମ ବା ପାପର ସ୍ଥାନ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯଥା ପାପେ ନା ପାସଙ୍ଗେ, ଯେହେତୁ କଳିଯୁଗର ଲୋକମାନେ ଏଇ ପାପ କର୍ମରେ ପ୍ରବୃତ୍ତ ରହିବେ ସେଥିପାଇଁ ନହିବେଦା କଳୁଯୁଗେ। କଳିଯୁଗରେ ଲୋକମାନେ ପ୍ରକୃତ ଧର୍ମ ପ୍ରକୃତ ବେଦ ବିଷୟରେ ପ୍ରକୃତ ବେଦର ଜ୍ଞାନ ପ୍ରକୃତ ବେଦର ଅର୍ଥ ଜାଣିପାରିବେ। ତେଣୁ ଏଇଟା ସୁଖଦେବ ଗୋସ୍ୱାମୀ 5000 ବର୍ଷ ତଳେ ଯାହା ଭବିଷ୍ୟତବାଣୀ ଦେଇଥିଲେ ବର୍ତ୍ତମାନ ଆମେ ଦେଖିବା ବର୍ତ୍ତମାନ ଯୁଗରେ ସେଇଭଳି ଭାବରେ ସବୁ ଚାଲିଛି। ତଥାଗତ ଧର୍ମ ନାମରେ ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ସିଏ ହେଉଛନ୍ତି ଭଗବାନଙ୍କ ଅବତାର, ବିଭିନ୍ନ ମାନେ ଯେଉଁ ରହିଛି ପ୍ରୋସେସ ରହିଛି ବିଭିନ୍ନ ମାଧ୍ୟମ ରହିଛି ଭଗବାନ ପାଇବା ପାଇଁ। କଳିଯୁଗରେ ସତ୍ୟଯୁଗରେ ଭଗବାନଙ୍କ ଧ୍ୟାନ କରୁଥିଲେ, ଦ୍ୱତାୟ ଯୁଗରେ ଭଗବାନଙ୍କର ଯଜ୍ଞ କରୁଥିଲେ, ଦ୍ୱାପର ଯୁଗରେ ଭଗବାନଙ୍କର ପରିଚର୍ଯ୍ୟା ବା ମନ୍ଦିର ପୂଜା ପୂଜି ସବୁ ରହୁଛି ସେସବୁ ଚାଲିଥିଲା। କଳିଯୁଗରେ ସେସବୁ ସମ୍ଭବ ନୁହଁ। କିନ୍ତୁ ତଥାପି ଆମେ ଦେଖୁଛେ କିଏ କହୁଛନ୍ତି ତମେ ଯୋଗ କର, ଅଷ୍ଟାମ ଯୋଗ କର, ଆମେ ଟିଭି ଦେଖିଲେ ସବୁବେଳେ ଚାରିଆଡ଼େ ଚାଲିଥିବ ସବୁ ଯୋଗ ବିଭିନ୍ନ ଯୋଗ ବିଷୟରେ ଚାଲିଥିବ। ଇଏ ହେଉଛି କଳିଯୁଗର ପ୍ରୋସେସ ନୁହଁ, କଳିଯୁଗର ଇଏ ଉପାୟ ନୁହଁ କଳିଯୁଗରେ। ତେଣୁ ମହାପ୍ରଭୁ ସ୍ୱୟଂ ଆସିକିରି କଳିଯୁଗରେ କେମିତି ଆମେ ଧର୍ମ ଆଚରଣ କରିବା ସେସବୁ ବର୍ଣ୍ଣନା କରିକି ଆସିଛନ୍ତି। 5000 ବର୍ଷ ତଳେ ଭଗବାନ ଭଗବତ ଗୀତାରେ ସମସ୍ତେ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବତ ଗୀତାରେ 700 ଶ୍ଳୋକରେ ଭଗବାନ ସମସ୍ତ ପ୍ରକାର ଜ୍ଞାନ ଦେଇଛନ୍ତି। ସତ୍ୟଯୁଗର କିଭଳି ଭାବରେ ଭଗବାନଙ୍କୁ ଆରାଧନା କରାଯାଏ, ତ୍ରେତା ଯୁଗରେ କିଭଳି ଆରାଧନା, ସବୁ ପ୍ରକାର ଯୁଗର ବିଷୟରେ ଭଗବତ ଗୀତାରେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। କିନ୍ତୁ ଆଜିକୁ 500 ବର୍ଷ ତଳେ ଯେତେବେଳେ ଭଗବାନ ଦେଖିଲେ ଯେ ଯଦିଓ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି କିନ୍ତୁ ଲୋକମାନେ ସେଟା ବୁଝିପାରିଲେ ନାହିଁ। କାରଣ ହେଉଛି ଏଇଟା କଳିଯୁଗରେ ଅଧର୍ମଟା ଚାରିଆଡ଼େ ପ୍ରସାର ଲାଭ କରିବ। ଭାଗବତ ସପ୍ତମ ସ୍କନ୍ଧ 5000 ଅଧ୍ୟାୟରେ ନାରଦ ମଧ୍ୟ ସେ କଥା କହୁଛନ୍ତି ଯେ ବିଭିନ୍ନ ଅଧର୍ମର ଯେଉଁ ଶାଖା ରହିଛି ଯେ ବିଧର୍ମ ପରଧର୍ମସ୍ଥ ଆଭାସ ଉପମାଚଳ ଅଧର୍ମ ଶାଖା ପଞ୍ଚମା ଧର୍ମଜ୍ଞ ଅଧର୍ମ ତେଜ। ଭାଗବତ ସପ୍ତମ ସ୍କନ୍ଧ 5000 ଅଧ୍ୟାୟରେ ନାରଦ ମୁନି ଏ କଥା ଯୁଧିଷ୍ଠ ମହାରାଜ କହୁଛନ୍ତି। ବର୍ତ୍ତମାନ ପ୍ରକୃତରେ ଆମେ ଦେଖିବା ସେହିସବୁ ବିଧର୍ମ ପରଧର୍ମ ଆଭାସ ଉପମା ଛଳ ଛଳ ଧର୍ମ ଚାରିଆଡ଼େ ବ୍ୟାପି ଯାଇଛି, କୈତବ ଧର୍ମ ଚାରିଆଡ଼େ ବ୍ୟାପି ଯାଇଛି। ସମାଜ କହୁଛନ୍ତି ସାଧାରଣ ଲୋକମାନେ ସେଟା ବୁଝିପାରିବେ ନାହିଁ। ସମାଜ କହିଲେ ଆପଣ ଯାହା କହୁଛନ୍ତି ଯେଉଁ କଥା କହୁଛନ୍ତି ଆମର ବି ସେଇ କଥା କହିବେ, ସେ ଏକା ଜିନିଷ। ମାନେ ସେମାନେ ତଫାତରେ ଜାଣିପାରିବେନି ତା ଦେହରେ କଣ ତଫାତ ରହିଛି, ପ୍ରକୃତ ଧର୍ମ ଆଉ ଅଧର୍ମ ଭିତରେ କଣ ତଫାତ ରହିଛି ସାଧାରଣ ଲୋକମାନେ ବୁଝିପାରିବେନି। ଆମ ସଂସ୍କୃତ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସଂସ୍କୃତ ସ୍କନ୍ଧରେ ଯେତେବେଳେ ଅଜାମିଳ ଉପାଖ୍ୟାନ ବର୍ଣ୍ଣନା କରାଯାଉଛି, ସେ ସମୟରେ ଅଜାମିଳଙ୍କର ଅଜାମିଳ ଏତେ ପାପି ଥିଲା ଯେ ତାର ବହୁତ ବଡ଼ ବିରାଟ ବଡ଼ ରହିଥିଲା, ସବୁ ପାପର ଲିଷ୍ଟ ରହିଥିଲା, ଚିତ୍ରଗୁପ୍ତ ବହୁତ ବଡ଼ ବିରାଟ ବଡ଼ ଲିଷ୍ଟ କରିଥିଲା। ତେଣୁ ଅନ୍ତିମ ସମୟରେ ଅଠାଅଶୀ ବର୍ଷ ବୟସରେ ସେ କଲିକତା ମୃତ୍ୟୁ ସମୟ ଆସିଲା। ସେତେବେଳେ ଧର୍ମ ଯୋଉ ମାନେ ଯମରାଜଙ୍କର ତିନି ଜଣ ଦୂତ ଆସି ପହଞ୍ଚିଲେ, କାହିଁକି ନା ଆମେ ସାଧାରଣତଃ ତିନି ପ୍ରକାର ପାପ କାର୍ଯ୍ୟ କରୁଛେ, ଯଦି ପାପ କରିଯିବାରେ ପାପର ପ୍ରାଧାନ୍ୟ ବଢ଼ିଯାଇଛି, ତିନି ପ୍ରକାର ପାପ କାର୍ଯ୍ୟ କରାଯାଉଛି, ମାନେ ଶରୀର ଦ୍ୱାରା କରାଯାଉଛି, ମନ ଦ୍ୱାରା କରାଯାଉଛି ଏବଂ ବଚନ ଦ୍ୱାରା ମଧ୍ୟ କରାଯାଉଛି। ଶରୀର ମନ ବଚନ ତିନି ପ୍ରକାର, କାୟ ମନ ବାକ ତିନି ପ୍ରକାର ପାପ କାର୍ଯ୍ୟ କରାଯାଉଛି। ତେଣୁ ତିନି ଜଣ ଜମଦୂତ ଆସି ପହଞ୍ଚିଥିଲେ, ସେମାନେ ଯେତେବେଳେ ଜମଦୂତ ନେବାକୁ ବସିଥିଲେ ସେହି ସମୟରେ କରିକି ଆମର ଆଗାମୀର ତାର ସଭା ସାନ ପୁଅ, ପାଞ୍ଚ ବର୍ଷର ପୁଅ, ସାନ ପୁଅ, ସେ ସେଠି ଖେଳୁଥିଲା ପାଖରେ ବସି, ତେଣୁ ତାକୁ ଚିନ୍ତା କରିଛି, ସେ ତାକୁ ନାରାୟଣ ବୋଲି ତା ନାମ ଦେଇଥିଲେ, ନାରାୟଣ ନାରାୟଣ ବୋଲି ଡାକିଛି। ତ ନାରାୟଣ ଯେତେବେଳେ ଖାଲି ଏତିକି ଗୋଟିଏ ନାମ ସେ ଉଚ୍ଚାରଣ କରିଦେଇଛନ୍ତି ନାରାୟଣ ବୋଲି, ସେହି ସମୟରେ ଭଗବାନଙ୍କର ବିଷ୍ଣୁଙ୍କର ନାରାୟଣଙ୍କର ଚାରି ଜଣ ଦୂତ ଆସି ପହଞ୍ଚିଯାଇଛି, ଚାରୋଟି ଅକ୍ଷର ଦେଇଛନ୍ତି ନାରାୟଣ, କିନ୍ତୁ ଚାରି ଜଣ ଦୂତ ଆସି ପହଞ୍ଚିଯାଇଛି ଏବଂ ସେମାନେ ଜମଦୂତଙ୍କୁ ବାଧା ଦେଇଛନ୍ତି। ଜମଦୂତ ମାନେ ଅଜାମିଳର ଯୋଉ ଆମର ଶରୀର ଯୋଉ ରହିଛି, ଏ ଶରୀର ଏଇଟା ହେଉଛି ବାହ୍ୟ ଶରୀର, ଇଏ ହେଉଛି ମାନେ ସ୍ଥୂଳ ଶରୀର, ଆ ଭିତରେ ଆଉ ଗୋଟେ ସୂକ୍ଷ୍ମ ଶରୀର ଅଛି, ମନ ବୁଦ୍ଧି ଏବଂ ଅହଙ୍କାର, ଏ ତିନୋଟିକୁ ନେଇ ଗୋଟେ ସୂକ୍ଷ୍ମ ଶରୀର ଅଛି। ତେଣୁ ସେଇ ସୂକ୍ଷ୍ମ ଶରୀରକୁ ଜମଦୂତ ମାନେ ପାଶ ବାନ୍ଧିକି ନେଇଯିବା ପାଇଁ ବସିଥିଲେ, କିନ୍ତୁ ସେହି ସମୟରେ ବିଷ୍ଣୁଙ୍କର ଚାରିଜଣ ଦୂତ ଆସି ତାଙ୍କୁ ବାଧା ଦେଇଛନ୍ତି, ନା ତମେ ନେଇପାରିବନି, କାହିଁକି ନା ତମେ ଯମରାଜଙ୍କ ଦୂତ ବୋଲି କହୁଛ, ତାର ଧର୍ମ ବିଷୟରେ କଣ ତମେ ଜାଣିଛ, କୁହ, ଯମରାଜକୁ ଧର୍ମରାଜ ବୋଲି କୁହାଯାଉଛି, ସେ ହେଉଛନ୍ତି ଧର୍ମରାଜ, ତମେ ଧର୍ମରାଜଙ୍କ ଦୂତ, ତାର ଧର୍ମ ବିଷୟରେ କଣ ଜାଣିଛ ତମେ କୁହ। ଧର୍ମ ବିଷୟରେ ଜାଣିବା ଏତେ ସହଜ ଜିନିଷ ନୁହଁ, ତେଣୁ ଯମରାଜଙ୍କ ଦୂତ ମାନେ ସେମାନେ କହିଲେ, ହଁ ଧର୍ମ ଆମେ ଜାଣିଛୁ, କଣ ଧର୍ମ ନା ବେଦ ପ୍ରଣୀତ ଧର୍ମ, ଇଏ ଧର୍ମ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୁ ଇତି ସୁଷମ, ସେ କହିଲେ ଧର୍ମ ଆମେ ଜାଣିଛୁ, କାରଣ ଆମର ଯେ ମାଲିକ ଯେ ଧର୍ମରାଜ, ସେ ଧର୍ମରାଜ ସେ ଧର୍ମ ବିଷୟରେ ଆମେ କହିଛନ୍ତି, ସେ ଧର୍ମ ପାପ ପୁଣ୍ୟର ବିଚାର କରୁଛନ୍ତି, ଧର୍ମ କ'ଣ ଅଧର୍ମ କ'ଣ ସେ ଜାଣିଛନ୍ତି, ସେ ଆମକୁ କହିଛନ୍ତି, କ'ଣ କହିଛନ୍ତି ନା ବେଦ ପ୍ରଣୀତ ଧର୍ମ, ବେଦରେ ଧର୍ମ ବିଷୟରେ କୁହାଯାଇଛି, ଏବଂ ହି ଅଧର୍ମସ୍ତ ବିପର୍ଯ୍ୟୟ, ଯଦିଓ ଅଧର୍ମ ବିଷୟରେ ପଚାରିଥାନ୍ତି ବିଷ୍ଣୁ ତମେ ପଚାରିନାହାନ୍ତି ଅଧର୍ମ ବା ପାପ ବିଷୟରେ କହିବା ପାଇଁ, ଧର୍ମ ବିଷୟରେ ପଚାରିଛନ୍ତି, କିନ୍ତୁ ଏମାନେ ଅଧର୍ମ ବିଷୟରେ ମଧ୍ୟ ବା ପାପ ବିଷୟରେ ମଧ୍ୟ କହିଛନ୍ତି, ପାପ ହେଉଛି କ'ଣ ନା ତ ବିପର୍ଯ୍ୟୟ, ବେଦରେ ଯୋଉଟା ନିଷିଦ୍ଧ କରାଯାଇଛି ଏଇଟା କରିବା କଥା ନୁହଁ, କିନ୍ତୁ ମୁଁ କହିଲି ଅଧର୍ମ ଚାରିଟି ଅଧର୍ମର ସ୍ଥାନ ଦିଆଯାଇଛି କଳିଯୁଗରେ, ଦ୍ୱିତୀୟ ପାନ ସ୍ତ୍ରୀ ଶୁଣା ଯେତେ ଅଧର୍ମ ଚତୁର୍ବିଧା, ଅଧର୍ମ କହିଲେ ବେଦରେ ନିଷିଦ୍ଧ କରାଯାଇଛି ଏଇଟା କରିବା କଥା ନୁହଁ, ତେଣୁ ଜମଦୂତମାନେ ସେଇଟା କହିଲେ ଅଧର୍ମ ବିପର୍ଯ୍ୟୟ, ବେଦରେ ଯୋଉଟା ମନା କରାଯାଇଛି ସେଇଟା ହେଉଛି ଅଧର୍ମର ପାପ, ତେଣୁ ଆମେ ଧର୍ମ ଅଧର୍ମ ବିଷୟରେ ଜାଣିଛୁ, ଆମର ଜ୍ଞାନ ଅଛି, ତେଣୁ ଜଣେ ଯଦି ପଚାରିବ ତାହେଲେ ବେଦରେ କାହିଁ କୁହାଗଲା, ବେଦ କ'ଣ ସେଇଟା ଠିକ ବୋଲି ଧରାଯାଇ କାହିଁକି ନା ବେଦ ନାରାୟଣ ସାକ୍ଷାତ, ଜମଦୂତ ମାନେ ଏତେ ଜାଣିଛନ୍ତି ବେଦ ହେଉଛି ନାରାୟଣ, ଭଗବାନଙ୍କର ମୁଖରୁ ଆସିଛି, ଭଗବାନଙ୍କ ନିଶ୍ୱାସରୁ ବେଦ ଆସିଛି, ଶାସ୍ତ୍ରରେ ସ୍ତୁତିରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ନିଶ୍ୱାସରୁ ବେଦ ଆସୁଛନ୍ତି, ବେଦ ନାରାୟଣ ସାକ୍ଷାତ, ଏବଂ ବେଦ ହେଉଛନ୍ତି ସ୍ୱୟଂଭୁ, ବେଦକୁ କିଏ ରଚନା କରିନାହାନ୍ତି, ଯଦି ଆମେ ଭାବୁଥିବା ଯେ ବ୍ୟାସରେ ବେଦ ରଚନା କଲେ, କିନ୍ତୁ ତାଙ୍କ ପୂର୍ବରୁ ବେଦ ଥିଲେ, କିନ୍ତୁ ଯେହେତୁ କଳିଯୁଗରେ ଆମର ସ୍ମୃତି ଶକ୍ତି କମିଯାଉଛି, ଏ ବିଭିନ୍ନ ପ୍ରକାର ସବୁ ଆଖିଟି ଜିନିଷ ଆମର କମି କମିଯାଉଛି, ସେଥିପାଇଁ ଭଗବାନଙ୍କର ସପ୍ତଦଶ ଅବତାର ଉପରେ ବ୍ୟାସଦେବ ଆସିକି ତାକୁ ସବୁ ରଚନା କରିଛନ୍ତି, ବିବୋଧ କରିଛନ୍ତି, ତା ପୂର୍ବରୁ ବେଦ ବୃତ୍ତି ବେଦ ଥିଲା, ତାକୁ ସେ ଚାରି ଭାବରେ ବିଭକ୍ତ କଲେ, ରୁତ୍ ସାମ ଯୋଗୀ ଅତର, ଚାରି ବେଦରେ ଚାରି ଭାବେ ବିଭକ୍ତ କଲେ, ତେଣୁ ଜଗନ୍ନାଥ କହୁଛନ୍ତି ସ୍ୱୟଂ, ସେ ବେଦ ଯୋଉ ଆସୁଛନ୍ତି ସେ ଭଗବାନଙ୍କର ଆସୁଛନ୍ତି, ତାକୁ କିଏ ଲେଖିନାହାନ୍ତି, ବେଦକୁ କିଏ ଅପୌରୁଷ ବୋଲି କୁହାଯାଉଛି, ବେଦ ହେଉଛନ୍ତି ଅପୌରୁଷ, ତାକୁ କିଏ ରଚନା କରିନାହାନ୍ତି, ବେଦ ଭଗବାନଙ୍କଠୁ ସ୍ୱୟଂ ଆସୁଛନ୍ତି। ଆପଣ ଦେଖିଥିବେ ଜାଣୁଥିବେ ବିଭିନ୍ନ ଯୋଉ ଧର୍ମ ଅଛି ବର୍ତ୍ତମାନ ଯୁଗରେ, ମୁସଲମାନ ଧର୍ମ ହଉ ବା ବୌଦ୍ଧ ଧର୍ମ ହଉ ବା ଖ୍ରୀଷ୍ଟିଆନ ଧର୍ମ ହଉ, ତାର ଗୋଟେ ସମୟ ଅଛି, ଆମର ସମୟରେ ସେଟା ସୃଷ୍ଟି ହେଲା 2000 ବର୍ଷ ତଳେ ଯେତେବେଳେ ବିଶ୍ୱକୃଷ୍ଟ ଆସିଲେ ସେତେବେଳେ ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, 2500 ବର୍ଷ ଯେତେବେଳେ ବୁଦ୍ଧଦେବ ଆସିଲେ ସେତେବେଳେ ବୁଦ୍ଧ ଧର୍ମ ଆରମ୍ଭ ହେଲା, ବା ସେଇଭଳି ଭାବରେ ସେଇ 2500-3000 ବର୍ଷ ତଳେ ଯେତେବେଳେ ପ୍ରଫେଟ୍ ମହମ୍ମଦ ଆସିଲେ ସେତେବେଳେ ମୁସଲମାନ ଧର୍ମ ଆରମ୍ଭ ହେଲା। କିନ୍ତୁ କେହି କହିପାରିବନି ଭୌତିକ ଯେଉଁ ବୈଦିକ ଧର୍ମ ବା ଯାହାକୁ ହିନ୍ଦୁ ଧର୍ମ ବୋଲି କହିଲାଉଛି ବା ସନାତନ ଧର୍ମ ଇଏ କେବେ ସୃଷ୍ଟି ଲାଗେ ନାହିଁ, ଆଉ ଇତିହାସ ନାହିଁ, କାରଣ ଇଏ ସ୍ୱୟଂଭୁ ଭାବ ଯେମିତି ବହୁତ ଜାଗାରେ ସୃଷ୍ଟି ହେଉଛି ସେଇ ସମୟରେ ବେଦ ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏ କଥା ଯେତେବେଳେ ଜଗନ୍ନାଥମାନେ କହିଲେ ସେତେବେଳେ ବିଷ୍ଣୁଦତ୍ତମାନେ କହିଲେ ପ୍ରକୃତରେ ବେଦରେ ଯଦିଓ ଧର୍ମ ବିଷୟରେ କୁହାଯାଇଛି କିନ୍ତୁ ସମସ୍ତେ ବେଦ ପାଠ କରିକି ବେଦ ବିଷୟରେ ପ୍ରକୃତ ଧର୍ମ କରି ଜାଣିପାରିଲେନି, ତେଣୁ ସେମାନେ ଜଗନ୍ନାଥମାନଙ୍କୁ କହିଲେ ବିଷ୍ଣୁଦତ୍ତମାନେ କହିଲେ ତମେ ଯାଇ ତମେ ପଚାର ତମର ତମର ଯମରାଜ ପଚାରିବ ପ୍ରକୃତ ଧର୍ମ କ'ଣ ସେ ଜାଣି ତମେ ଜନ୍ମ ପ୍ରକୃତ ଧର୍ମ କରି ଜାଣି ନା ତମେ ଧର୍ମରାଜକୁ ମୁକ୍ତ ହେଇଛ ଗଜାମର ଯେଉଁ ନାରାୟଣ ଭଗବାନଙ୍କ ନାମ ନେଇଛି ସେଥିରେ ସବୁକିଛି ସେ ପାପରୁ ମୁକ୍ତ ହେଇଯାଇଛି ଏତିକି ତମେ ଜାଣିପାରୁନୁ। ସେମାନେ କହିଲେ ଯଦିଓ ନାରାୟଣଙ୍କ ନାମ ସେ ନେଇଛନ୍ତି ଇଏ ହେଉଛି ବହୁତ ଧର୍ମର ଗୃହ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ ଏ ଧର୍ମକୁ ସମସ୍ତେ ଜାଣିପାରିବେନି। ତଥାକଥିତ ଧର୍ମ ଯେଉଁଗୁଡ଼ାକ ଛଳ ଧର୍ମ ବା କୈତବ ଧର୍ମ ଚାରିଆଡ଼େ ବର୍ତ୍ତମାନ ବ୍ୟାପିଛି କଳିଯୁଗରେ ଯେଉଁ ପ୍ରକୃତ ଧର୍ମ ସେ ଧର୍ମକୁ ସମସ୍ତେ ଜାଣିପାରିବେ ନାହିଁ, ସମସ୍ତଙ୍କୁ ଲାଗିବ ସେ ଯାହା କହୁଛନ୍ତି ଏ ବିଷୟ ଏକା ଜିନିଷ ଏକା ଧର୍ମ ସବୁ କିନ୍ତୁ ପ୍ରକୃତ ଧର୍ମର ଯେଉଁ ସୂକ୍ଷ୍ମ ତତ୍ତ୍ୱ ସେଟା ସେ ବୁଝିପାରିବେ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଯମରାଜ ଦୂତମାନେ ଯେଉଁ କହିଲେ ଯେ ନାରାୟଣ ଯେତେବେଳେ ସେ ନେଇଛି ନାମ ନେଇଛି କିନ୍ତୁ ସେ ତା ପୁଅ ପୁଅ କ୍ଷେତ୍ରରେ ନେଇଛି ସେ ତ ଭଗବାନଙ୍କୁ ଚିନ୍ତା କରିନି, ତେଣୁ ସେ ସମୟରେ ବିଷ୍ଣୁଦତ୍ତମାନେ କହିଲେ ଯେ ସାଙ୍କେତ୍ୟ ପାରିହାସ୍ୟ ସ୍ତୋଭମ ହେଳନମେ ହବା ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅବହର ମିଳିବ। ଚାରି ପ୍ରକାର ନାମ ଭାଷ ଅଛି, ନାମର ବିଭିନ୍ନ ପ୍ରକାର ସ୍ତର ରହିଛି, ଗୋଟା ହେଉଛି ଅପରାଧ ଯୁକ୍ତ ନାମ, ଗୋଟା ହେଉଛି ଅପରାଧ ସଚେତନ ନାମ, ଆଉ ଗୋଟେ ହେଉଛି ଅପରାଧ ମୁକ୍ତ ନାମ। ଯେ ଅପରାଧ ମୁକ୍ତ ନାମ ସେ ହେଉଛି ଶୁଦ୍ଧ ନାମ, ତେଣୁ ଇଏ ଯେଉଁ ନାମ ନେଇଛି ଇଏ ଶୁଦ୍ଧ ନାମ ଗ୍ରହଣ କରେନି, ଆମର ଶୁଦ୍ଧ ନାମ କ'ଣ କରେ ସେ ନାମ ଭାଷ। ଚାରି ପ୍ରକାର ନାମ ଭାଷ ଅଛି, ନାମ ଭାଷ କ'ଣ ନା ଯେମିତି ଆମେ ଦେଖିବା ଭୋର ସମୟରେ ଯେତେବେଳେ ସୂର୍ଯ୍ୟ ଉଦୟ ହେଇନାହାନ୍ତି କିନ୍ତୁ ଆଲୋକ ତାତିଯାଇଛି ଅନ୍ଧକାର ଚାଲିଯାଇଛି ଆଲୋକ ଆସିଯାଇଥିବ ସୂର୍ଯ୍ୟ ଉଦୟ ହେଇନାହାନ୍ତି 6ଟା ବେଳେ ସୂର୍ଯ୍ୟ ଉଦୟ ହେବେ ତା ପୂର୍ବରୁ 5ଟା ରୁ 6ଟା ପର୍ଯ୍ୟନ୍ତ ଆପଣ ଦେଖିବେ ଆକାଶ ଆଲୋକମୟ ହେଇଯାଇଛି ସୂର୍ଯ୍ୟ ଉଦୟ ହେଇନାହାନ୍ତି। ତେଣୁ ସେଭଳି ଭାବରେ ଶୁଦ୍ଧ ନାମ ଆସିବା ପୂର୍ବରୁ ମଧ୍ୟ ଯେଉଁ ଅବସ୍ଥା ତାକୁ ନାମ ଭାଷା ସ୍ତର ବୋଲି କହିଲେ। ସେ ନାମ ଭାଷା ସ୍ତର ଚାରି ପ୍ରକାର ଅଛି, ଯୁବରାଜଙ୍କର ଗୀତମାନଙ୍କୁ ବିଷ୍ଣୁଦତ୍ତମାନଙ୍କୁ କହୁଛନ୍ତି ଯେ ଚାରି ପ୍ରକାର ନାମ ଭାଷା ଅଛି ସେ କ'ଣ କ'ଣ ନା ସାଙ୍କେତ୍ୟମ ପାରିହାସ୍ୟମ ସ୍ତୋଭମ ହେଳନମେବା ସାଙ୍କେତ୍ୟ ସଙ୍କେତ କରି ସେ ନାମ ନେଇଛି ଭଗବାନଙ୍କର ନାରାୟଣ ପୁଅକୁ ରଖି କରି ସେ ନାମ ନେଇଛି ଡାଇରେକ୍ଟ ସିଧାସଳଖ ଭଗବାନଙ୍କ ନାମ ନେଇଛି। ତେଣୁ ଇଏ ହେଉଛି ନାମାବାସ ସାଙ୍କେତ ନାମାବାସ ଏବଂ ପାରିହାସନ କେତେଜଣ ମାନେ ହଠାତ୍ ମଜାରେ ପରିହାସରେ ଭଗବାନଙ୍କ ନାମ ନେଉଛନ୍ତି ଯେତେବେଳେ ମହାପ୍ରଭୁ ଆସିଲେ ଯେତେବେଳେ ମହାପ୍ରଭୁ ଯେଉଁ କଳିଯୁଗର ଯେଉଁ ଯୁଗ ଧର୍ମ ସେ ପ୍ରକୃତ ଧର୍ମ ସ୍ଥାପନ କରିବା ପାଇଁ ଆସିଥିଲେ କଳିଯୁଗର ଲୋକମାନେ ଜାଣିପାରିବେନି ପ୍ରକୃତ ଧର୍ମ କ'ଣ, ଧର୍ମ ନାମରେ ବିଭିନ୍ନ ପ୍ରକାର ଅଧର୍ମ ଚାଲିଛି ସବୁ। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ ସେ ସମୟରେ ଚନ୍ଦ୍ରଗ୍ରହଣ ହେଇଥିଲା ପାଲ୍ଗୁନ ପୂର୍ଣ୍ଣମୀ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ହୋଇଥାଏ ତେଣୁ ସେ ଚନ୍ଦ୍ରଗ୍ରହଣରେ ସେସବୁ କ'ଣ ହେଇଛି ନା ଆମର ହିନ୍ଦୁ ଲୋକମାନେ ଯାଇକି ମହାପ୍ରଭୁ ସେଠି ଜନ୍ମଗ୍ରହଣ କରିଛନ୍ତି ନଦିଆରେ ଜନ୍ମଗ୍ରହଣ କରିଛନ୍ତି ନବଦ୍ୱୀପରେ ସେଠି ଗଙ୍ଗା ନଦୀରେ ସବୁ ହିନ୍ଦୁ ଲୋକମାନେ ସ୍ନାନ କରୁଛନ୍ତି ଏବଂ ସେମାନେ ଭଗବାନଙ୍କ ନାମ ନେଉଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ଭଗବାନ ନାମ ନେଉଛନ୍ତି। ଏଇ ସମୟରେ ମୁସଲମାନ ମାନେ ମଧ୍ୟ ସେମାନେ ମଧ୍ୟ ସ୍ନାନ କରି ଭଗବାନଙ୍କ ନାମ ପଟା ମଧ୍ୟ ନେଉଛନ୍ତି ପରିହାସ କରିକି ନେଉଛନ୍ତି ହିନ୍ଦୁମାନଙ୍କୁ ପରିହାସ କରି ସେମାନେ ନେଉଛନ୍ତି। ମହାପ୍ରଭୁ ସମସ୍ତଙ୍କୁ ଭଗବାନଙ୍କ ନାମ ପ୍ରଚାର କରିଛନ୍ତି କଳିଯୁଗର ଯେଉଁ ଯୁଗ ଧର୍ମ ନାମ ସଂକୀତ ସେ ପ୍ରଚାର କରିକି ଯାଇଛନ୍ତି ତେଣୁ ପରିହାସରେ ଭଗବାନଙ୍କ ନାମ ନେଲେ ମଧ୍ୟ ସେମାନେ ନାମାବାସରେ ଫଳ ପାଇବେ। ନାମାବାସରେ అజామిడ
వైకుంఠ
నామావసరే అజామిడ
వైకుంఠ
శుద్ధనామ గ్రహణ కరణి శుద్ధనామ తక్షణం ଏବଂ ସ୍ତୋଭମ ସ୍ତୋଭମ କହିଲେ ଆମେ ଯେମିତି ଡ୍ରାମା ନାଟକ ଥିଏଟର ଇତ୍ୟାଦିରେ ଯେଉଁମାନେ ରୋଲ ସବୁ କରୁଛନ୍ତି ବିଭିନ୍ନ ନାରଦର ରୋଲ କରୁଛନ୍ତି ବା ଅନ୍ୟାନ୍ୟ ରୋଲ ସବୁ କରୁଛନ୍ତି ଭଗବାନଙ୍କ ନାମ ସେମାନେ କ'ଣ ଗୀତ ଗୀତ ହିସାବରେ ବା ପ୍ରାର୍ଥନା ହିସାବରେ ନାମ ନେଉଛନ୍ତି ଭଗବାନଙ୍କର ତେଣୁ ଇଏ ହେଉଛି ସ୍ତୋଭମ ଏବଂ କେତେଜଣ ମଧ୍ୟ ହେଳାରେ ହେଳନ ମେହବା ହେଳାରେ ମଧ୍ୟ କେତେଜଣ ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି ଆମର ବର୍ଣ୍ଣନା କରାଯାଇଛି ଶିବପୁରାଣରେ ଯେ ଜଣେ ମେଛି ଜଣେ ଜଣେ ଯାଉଥିଲା ବେଳେ ତାକୁ ଗୋଟେ ବରା ଆସିକି ତାକୁ ଘୁଷିଦେଲା ବରା ମାନେ ଏଇ ଘୁଷୁରୀ ବଣ ଘୁଷୁରୀ ମାନଙ୍କୁ ବରା ବୋଲି କୁହାଯାଏ ସେଇ ବରା ଯେତେବେଳେ ଘୁଷି ଦେଇଛି ସେ ମେଛ ଯୋଗୁଁ ସେତେବେଳେ ସେ ହାରାମ ଶବ୍ଦ ବ୍ୟବହାର କରିଛି ହାରାମ ଶବ୍ଦ କହିକି ମୃତ୍ୟୁବରଣ କରିଛି ତେଣୁ ଯେ ହାରାମ ଶବ୍ଦ ନେଇଛି ହାରାମ ଶବ୍ଦରେ ଭଗବାନ ରାମଙ୍କ ଶବ୍ଦ ନାମ ରହିଛି ତେଣୁ ଯେହେତୁ ସେ ଭଗବାନଙ୍କ ରାମଙ୍କ ନାମ ନେଇଛି ସେଥିପାଇଁ ସେ ଭଗବତ ଧାମ ଚାଲିଯାଇଛନ୍ତି ଆମର ପୁରାଣ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଚାରି ପ୍ରକାର ନାମାଭାଷ ଅଛି ନାମାଭାଷ ନାମାଭାଷରୁ ଉର୍ଦ୍ଧ୍ୱରେ ହେଉଛି ଶୁଦ୍ଧ ନାମ ବା ପ୍ରକୃତ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ସେମାନେ ଜମନ୍ତମାନେ ଖେଳିଲେ କି ଆମର ସେଥିପାଇଁ ଆମର ଯେତେବେଳେ ଜମଦତ୍ତମାନଙ୍କୁ ବିଷ୍ଣୁଦତ୍ତମାନେ ବାଧା ଦେଲେ ସେତେବେଳେ ଜମଦତ୍ତମାନେ ଫେରିଯାଇକି ଭଗବାନ ମାନେ ଯମରାଜ ପାଖକୁ ଯାଇ ପହଞ୍ଚିଲେ ଏବଂ ତାଙ୍କୁ ପଚାରିଛନ୍ତି ପ୍ରକୃତ ଧର୍ମ ଆମକୁ ତାକୁ କୁହନ୍ତୁ ଯେହେତୁ ସେମାନେ ସବୁବେଳେ ପାପୀମାନଙ୍କ ସହିତ ଯୁକ୍ତ ହେଇକି ରହିଥିଲେ ଭଗବତ ସପ୍ତମ ଭଗବାନ କହୁଛନ୍ତି ଯେ ସେମାନଙ୍କୁ ପାପମ ଜେନାମାନ ପୁଣ୍ୟକାରଣ ତେ ଦମ୍ଦମ ନିର୍ମୁକ୍ତ ଭଗବତୀମାନ ଦୂରପ୍ରତା ଯେଉଁମାନେ ପାପକର୍ମର ପ୍ରତିକ୍ରିୟାରେ ମୁକ୍ତ ହେବେ ଯେଉଁମାନେ ପୁଣ୍ୟକର୍ମ ଆରମ୍ଭ ହେବ ସେମାନେ ଭଗବାନଙ୍କର ଦୃଢ ଭାବରେ ଭଜନ କରିପାରିବେ ଯେଉଁମାନେ ପାପକର୍ମ ଲିପ୍ତ ରହିଛନ୍ତି ସେମାନେ ଭଗବାନଙ୍କୁ ଦୃଢ ଭାବରେ ଭଜନ କରିପାରିବେ ନାହିଁ କାରଣ ଭଗବାନ ହେଉଛନ୍ତି ପବିତ୍ର ଆଉ ଆମେ ଅପବିତ୍ର ଭାବରେ ରହିକି କେମିତି ପବିତ୍ରଙ୍କର ସଂସ୍ପର୍ଶ ଆସିପାରିବା ତେଣୁ ଯମରାଜଙ୍କ ଦୂତମାନେ ଯାଇ ଯମରାଜଙ୍କୁ ପଚାରିଛନ୍ତି ଭାରତ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଯମରାଜ ତାଙ୍କର ଉତ୍ତର ସବୁ ଦେଇଛି ତେଣୁ ଯେହେତୁ ସେମାନେ ପାପୀମାନଙ୍କ ସହିତ ଦୁଃଖ ହେଇକି ରହିଥିଲେ ତେଣୁ ଧର୍ମର ଯେଉଁ ଗୃହ ତତ୍ତ୍ୱ ଗଭୀର ତତ୍ତ୍ୱ ସେ ଗଭୀର ତତ୍ତ୍ୱକୁ ସେ ତାଙ୍କୁ ପ୍ରଦାନ କରିନଥିଲେ ତେଣୁ ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି ଗୋଟେ ହେଉଛି ଗୃହ ଏଟା ହେଉଛି ଗୃହତର ଏବଂ ଆଉ ଗୋଟେ ହେଉଛି ଗୃହତମ ସବୁଠାରୁ ଗୃହତମ ଯେଉଁ ଜ୍ଞାନ ସେ ହେଉଛି ସବୁଠାରୁ ସିକ୍ରେଟ ଟପ୍ ସିକ୍ରେଟ ସେଟା ସମସ୍ତେ ବୁଝିପାରିବେ ନାହିଁ ସେ ଗୃହତମ ଜ୍ଞାନ ସମସ୍ତେ ବୁଝିପାରିବେ ନାହିଁ ତେଣୁ ଗୃହ ଜ୍ଞାନଟା ଚାରିଆଡ଼େ ପ୍ରଚାର ଲାଭ କରୁଛି ଗୃହ ଜ୍ଞାନ ହେଉଛି କ'ଣ ନା ବ୍ରହ୍ମ ଭଗବାନଙ୍କର କେତେ କହିଲେ ଭଗବାନ ହେଉଛନ୍ତି ବ୍ରହ୍ମ ଭଗବାନଙ୍କର ଆକାର ନାହିଁ ଭଗବାନଙ୍କର କୌଣସି ରୂପ ନାହିଁ ଭଗବାନ କୌଣସି ବିଶେଷତା ନାହିଁ ବିଭିନ୍ନ ଆମର ଉପନିଷଦରେ ମଧ୍ୟ ବିଭିନ୍ନ ପ୍ରକାର ବର୍ଣ୍ଣନା ଯେଉଁ ରହିଛି ଭଗବାନଙ୍କର ଏଇ ବ୍ରହ୍ମ ପ୍ରତିଥି ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର କୌଣସି ଆକାର ବିଷୟରେ ବର୍ଣ୍ଣନା କରାଯାଇନାହିଁ ଅପାଣି ପାଦ ଦେବର ଗ୍ରହିତା ଏଇଭଳିଆ ବର୍ଣ୍ଣନା କରାଯାଇଛି ସେ ଭଗବାନ ଯିଏକି ତାଙ୍କର ପାଣି ନାହିଁ ବା ହାତ ନାହିଁ ପାଦ ନାହିଁ କିନ୍ତୁ ପାଣି ନଥିଲେ ମଧ୍ୟ ସେ ଯବନ ଖୁବ୍ ଶୀଘ୍ର ସେ ମାନେ ପାଦ ନଥିଲେ ମଧ୍ୟ ସେ ଖୁବ୍ ଶୀଘ୍ର ଚାଲିପାରନ୍ତି ଯବନ ଏବଂ ଗ୍ରହିତା କହିଲେ ପାଦ ନଥିଲେ ମଧ୍ୟ ସେ ସବୁ ଗ୍ରହଣ କରିପାରନ୍ତି ଏଇଟାକୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ ସେମାନେ ଭାବନ୍ତି କ'ଣ ନା ଭଗବାନ କହିଲେ ତାଙ୍କର କିଛି କୌଣସି ଆକାର ନାହିଁ ଇଏ ହେଉଛି ବ୍ରହ୍ମ ଜ୍ଞାନ ତାଙ୍କ ଭଗବତୀତାରେ ବ୍ରହ୍ମ ଜ୍ଞାନ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବତୀତାର ଅଷ୍ଟମ ଅଧ୍ୟାୟରେ ଆଉ ବିଭିନ୍ନ ସ୍ଥାନରେ ମଧ୍ୟ ଭଗବାନଙ୍କର ବ୍ରହ୍ମ ପ୍ରତିଥି ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନ ହେଉଛନ୍ତି ଯେଉଁ ଆଲୋକ ଯେଉଁ ବ୍ରହ୍ମାଲୋକ ରହୁଛି ସେଇ ଯେଉଁ ଆଲୋକ ସେ ହେଉଛି ବ୍ରହ୍ମର ହିଁ ପ୍ରତିଷ୍ଠା ଭଗବତୀତାର ଚଉଦ ଅଧ୍ୟାୟରେ ଭଗବାନ କହିଛନ୍ତି ସେ ଯେଉଁ ବ୍ରହ୍ମ ପ୍ରତିଥି ବା ଭଗବାନଙ୍କ ଯେଉଁ ଜ୍ୟୋତି ରହିଛି ବ୍ରହ୍ମ ଜ୍ୟୋତି ସିଏ ହେଉଛି ଭଗବାନଙ୍କ ଶରୀର ଜ୍ୟୋତି ଭଗବତୀତାରେ ଭଗବାନ କହିଛନ୍ତି ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ତେଣୁ ଇଏ ହେଉଛି ଗୃହ ଜ୍ଞାନ ପୁଣି ଗୃହତର ଜ୍ଞାନ ଅଛି ଭଗବାନ ସବୁଠି ପରମାତ୍ମା ରୂପରେ ବ୍ୟାପ୍ତ ହେଇକି ରହିଛନ୍ତି ଆମର ପରମାଣୁରେ ମଧ୍ୟ ଭଗବାନ ପରମାତ୍ମା ରୂପରେ ବ୍ୟାପ୍ତ ହେଇକି ରହିଛନ୍ତି ସମସ୍ତଙ୍କ ହୃଦୟ ଭିତରେ ଭଗବାନ ପରମାତ୍ମା ରୂପରେ ରହିଛନ୍ତି ସେ ହେଉଛି ଗୃହତର ଜ୍ଞାନ ଅଷ୍ଟମ ଅଧ୍ୟାୟ ମଧ୍ୟ ଏଇ ପରମାତ୍ମା ବିଷୟରେ ପ୍ରଦାନ କରିଛନ୍ତି ଜ୍ଞାନ ପ୍ରଦାନ କରିଛନ୍ତି ଏବଂ ଗୃହତର ଜ୍ଞାନ ହେଉଛି ଭଗବାନଙ୍କର ସ୍ୱୟଂ ଭଗବାନ ବିଷୟରେ କୁହାଯାଏ ଈଶ୍ୱର ପରମା କୃଷ୍ଣ सचिदानंद विग्रह अनादिराज गोविंद सर्व कारण कारण यो चाहिँ सम्पूर्ण बुद्धतम ज्ञान भगवान सदैले 65-66 यदि विश्वकै भगवान् सर्व बुद्धतम ज्ञान प्रदान गर्छन् मन्मना भव मदभक्तो मज्जाजी मन नमस्कुरु मामेव शिशि सत्यन्ते प्रतिजानी पियोसिमि सर्वधर्मान् परित्यज्य मामेकं शरणं व्रज अहंकं सर्वपापेभ्यो मुक्तिः शरणमस्तु यो चाहिँ सर्वकारण बुद्धतम ज्ञान भगवद्गीता अन्तिमै भगवान् प्रदान गर्छ सर्व बुद्धतम बुद्ध श्रोणि परमं भज कारण अष्ट नवमध्याय अन्तिम श्लोकले भगवान् से बुद्धतम ज्ञान दिइसन मन्मना भव मदभक्त नवमध्याय उद्देश्य श्लोकले भगवान् कहिसन किन्तु आउ थरे अन्तिमरे भगवान से आउ थरे कहुछन् सर्व बुद्धतम बुद्ध बुद्ध कहिले आउ थरे कहु कहुछ श्रोणि परमं भज सबकट बुद्धतम ज्ञान वर्तमान भगवान कहुछन् अर्जुन कहुछ कहीं दिखाई ना इष्ट सीमे दृढ़मिति तो ज्ञान तमें मोर अति प्रिय से तमर कमी हित हम से ज्ञान प्रदान करते जमराज को दूत मैंने जमराज को पचारे तेरे कहीं से किए से चारजण व्यक्ति सुंदर देखापी किए से कहीं आम को विरोध कले आम तो धर्म कार्य करूँ आपण दूत हिसाब से बहुत पापी बड़ पापी थी आम तक आने देखू से कमी विरोध कले से किए प्रश्न पचारे जमराज बुढ़तम ज्ञान प्रदान धर्म जो बुढ़ ज्ञान रही धर्म प्रकृत धर्म श्रेष्ठ धर्म श्रेष्ठ धर्म से ज्ञान प्रदान एतावानेव लोकेस्मिन् पुंसां धर्म परास्मृत भक्ति योग भगवती तन्नाम ग्रहणादि किं से प्रश्न प्रश्न ये ज्ञान समझ तो दिया नहीं ये ज्ञान बहुत क्वचित रूप जान बारह जन महाजन अच्छे द्वादश महाजन स्वयंभु नारद शंभु कुमार कपुर मनु प्रहलाद जनक भीष्म बड़ी बयास की बय ये उसे बारह जन द्वादश की विदानिम धर्मान भागवता ये बारह जन अवसर की महाजन महाजन जेने प्रकाश पंथा महाजन मैंने जो पंथा निर्धारण कर से पंथा को ही ग्रहण कर तेणु ये धर्म को साधारण लोक आम बुझे ना तेरे महाजन मान धर्म से तत्व निहित हुआ धर्म तत्व बहुत गंभीर समाज बुझे तेणु ये बारह जन महाजन से धर्म तत्व को निर्धारण करके किए किए ना स्वयं स्वयं ब्रह्मा जे कि भगवान गर्भवशर नाभि जो पद्म से पद्म से डाक जेणु स्वयं बोली ଏବଂ ତାଙ୍କର ଯେ ପୁତ୍ର ନାରଦ ସେ ମଧ୍ୟ ଜଣେ ମହାଜନ ଶମ୍ଭୁ ଶମ୍ଭୁ ଅଛନ୍ତି ବ୍ରହ୍ମାଙ୍କର ଚକ୍ଷୁ ସେ ଯାହା ଦେଇଛନ୍ତି ଶମ୍ଭୁ ଶିବଜୀ ସେ ମଧ୍ୟ ଜଣେ ମହାଜନ ଏବଂ କୁମାର ଚାରି କୁମାର ବ୍ରହ୍ମାଙ୍କର ଚାରି ପ୍ରଥମ ଚାରି ସନ୍ତାନ ଅଛନ୍ତି ସନକ ସନାତନ ସନାତନ ସନତ କୁମାର ଇଏ ହେଉଛନ୍ତି ଚାରି କୁମାର ବ୍ରହ୍ମାଙ୍କର ଚାରି ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ପାଞ୍ଚ ବର୍ଷର ଉଲଗ୍ନ ଅବସ୍ଥା ରହିଛନ୍ତି ଯେଉଁଥିପାଇଁ କି ସେମାନେ ଯେତେବେଳେ ଯାଇଥିଲେ ବୈକୁଣ୍ଠକୁ ଯାଇଥିଲେ ବୈକୁଣ୍ଠକରେ ଯେଉଁ ଜୟ ବିଜୟ ଯେଉଁ ଦ୍ୱାର ପାଳି ଦେଇଛନ୍ତି ସେମାନେ ତାଙ୍କୁ ବାଧା ଦେଇଛନ୍ତି କାହିଁକିନା ସେମାନେ ଉଲଗ୍ନ ଅବସ୍ଥାରେ ଅଛନ୍ତି ସେମାନେ ତାଙ୍କୁ ବାଧା ଦେଇଥିଲେ ସେଥିପାଇଁ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ ଯାହାଫଳରେ ସେ ହିରଣ୍ୟକଶିପୁ ଆଉ ହିରଣ୍ୟକଳ୍ପରେ ଆବିର୍ଭାବ ମାନେ ବହୁତ ସେ ଆସିଥିଲେ ଦିତିଙ୍କ ଗର୍ଭରେ ଆସିଥିଲେ ଦୈତ୍ୟ ହିସାବରେ ଆସିଥିଲେ ପ୍ରଥମ ଆଦି ଦୈତ୍ୟ ସେମାନେ ହିରଣ୍ୟକ୍ଷ ଏ ଯେଉଁ ଚାରି କୁମାର ବ୍ରହ୍ମାଙ୍କର ଚାରି କୁମାର ଏମାନେ ମଧ୍ୟ ଜଣେ ମହାଜନ କୁମାର ଏବଂ କପିଳ କପିଳ ଯିଏକି ଭାଗବତଙ୍କ ବିଦର୍ଶନରେ ବର୍ଣ୍ଣନା କରାଯାଇଛି ଦେବଭୂତିଙ୍କର କର୍ଦ୍ଦମ ଏବଂ ଦେବଭୂତିଙ୍କର ସେ ସନ୍ତାନ କପିଳ ଦେବ ସେ ଜଣେ ଭଗବାନଙ୍କର ଅବତାର ସେ ମଧ୍ୟ ଜଣେ ମହାଜନ ଏବଂ ମନୁ ମନୁ କହିଲେ ସାତ ଜଣ ମନୁ ଆସନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି ବର୍ତ୍ତମାନ ସପ୍ତ ମନୁଙ୍କର ସମୟ ଚାଲିଛି ବୈବସତି ମନୁ ପ୍ରଥମ ମନ ହେଉଛନ୍ତି ସ୍ୱାନୁଭବ ମନ ତେଣୁ ଏଇ ମନ ମାନେ ମଧ୍ୟ ଏ ଯେଉଁ ମନ କଥା କୁହାଯାଉଛି ଏ ମନ ହେଉଛନ୍ତି ସପ୍ତମ ମନ ବିଷୟରେ କୁହାଯାଉଛି ସ୍ୱାନୁଭବ ମନ ମଧ୍ୟ ଭଗବାନ ବିଷୟରେ ଜାଣନ୍ତି ସେ ଜାଣନ୍ତି ମହାଜନ କିନ୍ତୁ ଆମର ଭଗବତ ଗୀତାରେ ଯେଉଁ କୁହାଯାଇଛି ଇମାମ ଦିବସ ଯୋଗ ପ୍ରତ୍ୟବାନ ହଁ ଅଭ୍ୟାମ ভগবদ্গীতার জ্ঞান প্রথমে ভগবান সূর্যের দেবতা নিবসন দিয়েছিল ইমং দিবস প্রত্যাবার নাম হবে। সূর্যের দেবতা হচ্ছেন বিভসন এবং বিভসন মানবের তাহা বিভসন তাঁকর পুত্র যেটি বৈবস্বত মানু বর্তমান মানু হচ্ছেন বৈবস্বত মানু সপ্তম মানু সে মানুষ বিভসন কয়েছিল জ্ঞান প্রদান করেছিল তেমন সে মধ্যে মহাজ তোমার কপিল মানু প্রহ্লাদ প্রহ্লাদ যেটি হিরণ্যকশিপুর পুত্র হিরণ্যকশিপু জন দৈত্য কিন্তু তাঁকর পুত্র হচ্ছেন জন মহাজন তেমন ভগবদ্গীতার দশম অধ্যায়ের ভগবান কেছেন যে প্রহ্লাদ চাষ্মি দৈত্য না যদিও সে জন দৈত্য দৈত্য কহিলে যে ভগবান বিষ্ণুকর শরণে যাবে সে দৈত্য বি কহিলেন বা অসুর বি কহিলেন কিন্তু দৈত্য মানের ভিতরে অসুর প্রহ্লাদ মহাজন হচ্ছেন শ্রেষ্ঠ সে জন ভগবান বিভূতি প্রহ্লাদ চাষ্মি দৈত্য না বলে কহিলেন প্রহ্লাদ যদি দৈত্য কিন্তু সে ভগবান শ্রেষ্ঠ ভক্ত এবং বলি মহারাজ বলি মহারাজ তাঁকর পিঠি হবে তাঁকর নাতি হবে প্রহ্লাদ মহারাজ পুত্র বীরচন্দ্র পুত্র হচ্ছে আমার বলি মহারাজ তেমন বলি মহারাজ মধ্যে মহাজন প্রহ্লাদ জনক জনক মহারাজ যে কি ভগবান রামচন্দ্রকর শ্বশুর জনক মহারাজ বিদেহ মহারাজ সে জন মধ্য ভগবদ্গীতার পুত্র ধারে ভগবান তাকে সে কয়েছেন যে কর্মে এই জনক জনক হচ্ছে কর্মরে সিদ্ধি লাভ করেছিলেন এবং যে কুমার প্রহ্লাদ জনক ভীষ্ম ভীষ্ম হচ্ছে মহাজন প্রহ্লাদ জনক ভীষ্ম বলি বলি মহারাজ যে কি প্রহ্লাদ মহারাজ না সে মধ্যে জানে মহাজন বয়া সকি যে কি শুকলে বসছেন সে মধ্যে জানে মহাজন এবং বয়াম যমরাজ বলছি মুহ মধ্যে সেই মহাজন মুহ জানে মহাজন এমন সব ধর্ম তত্ত্ব জানছি দ্বাদশে যে বিজানি হো ধর্মান ভাগবতান এই বার জন ধর্ম বিষয়ে ধর্ম কোন সে প্রকৃতি জানছে এবং গুহ্যম বিশুদ্ধম দুর্বোধম ধর্মটা হচ্ছে বহুত গুহ্য সমস্তে ধর্ম বিষয়ে জানতে এবং শুদ্ধ ধর্ম প্রকৃত ধর্ম হচ্ছে বিশুদ্ধ সেটা কোণী ময়লা কিছু না বিশুদ্ধ ধর্ম এবং দুর্বোধ্য সাধারণ লোক বুঝতে পেরে ধর্ম তেমন গুহ্যম বিশুদ্ধম দুর্বোধম ରାତିରେ ଖର୍ଦ୍ଦ ବା ଦୁର୍ଜରେ ପୋକ ମାନଙ୍କର ବେଶୀ ପ୍ରାଦୁର୍ଭାବ ରହିଛି କିନ୍ତୁ ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ କହନ୍ତି ଯେ ଯଦି ଗୋଟେ ଟ୍ରକ୍ ଜଣେ ଆଣିବ ଦୁର୍ଜିଳିଆ ପୋକ ଯଦି ଟ୍ରକ୍ ଦୁର୍ଜିଳିଆ ପୋକ ଆସିବ କିନ୍ତୁ ତା ଦେହରେ ଆମେ କ'ଣ ବହି କରିପାରିବେ କିନ୍ତୁ ଯଦି ସୂର୍ଯ୍ୟଙ୍କର ଆଲୋକ ଆସିବ ତାହେଲେ ସମସ୍ତେ ଆଉ କୌଣସି ଆଲୋକର ଆବଶ୍ୟକତା ସୂର୍ଯ୍ୟଙ୍କର ଆଲୋକ ତେଣୁ ସେହିଭଳି ଭାବରେ କଳିଯୁଗରେ ଲୋକମାନେ ପ୍ରକୃତରେ ଯେହେତୁ ବହୁତ ପ୍ରକାର ପାପକାର୍ଯ୍ୟରେ ଲିପ୍ତ ରହିଛନ୍ତି କଳିଯୁଗ ହେଉଛି ଅଧର୍ମର ଯୁଗ ଅଧର୍ମ ଚାରି ଅଧର୍ମ ହେଉଛି ଚାରିପାଦ ଆସ୍ତେ ଆସ୍ତେ ବଢି ବଢିବା ଯାଉଛି ଯେଉଁଥିପାଇଁ କି ଏମିତି ସମୟ ଆସିବ ଯେତେବେଳେ କି ଲୋକମାନଙ୍କର ବୟସ 20-30 ପରମାୟୁ କରୋ ଋଣା ବୋଲି କୁହାଯାଉଛି କଳିଯୁଗରେ ସୁତ ଗୋସ୍ୱାମୀ ଭବିଷ୍ୟତମାନ ଦେଇଛନ୍ତି ଏମିତି ସମୟ ଆସିବ ଯେତେବେଳେ 20-30 ବର୍ଷ ହେଇଗଲେ ତାଙ୍କୁ କୁହାଯିବ ସବୁ ବୃଦ୍ଧ ବ୍ୟକ୍ତି କାହିଁକି ନା ସେଇଭଳି ଭାବେ ପାପ କାର୍ଯ୍ୟ ବଢି ବଢି ପ୍ରାଦୁର୍ଭାବ ବଢି ବଢି ଥାଏ ବର୍ତ୍ତମାନ ଆସ୍ତେ ଆସ୍ତେ ସତ୍ର ଯେଉଁ ଧର୍ମର ବା ପୁଣ୍ୟର ଯେଉଁ ଚାରୋଟି ପାଦ ରହିଛି କ'ଣ ରହିଛି ଚାରୋଟି ପାଦ ନା ତପ ଶୌଚ ଦୟା ସତ୍ୟ ଇତି ପାଦେ ହୃତେ କୃତା ସତ୍ୟଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା ତପସ୍ୟା ଶୌଚ ଦୟା ସତ୍ୟ ଏ ଚାରୋଟି ହେଉଛି ଧର୍ମର ଚାରୋଟି ପାଦ କିନ୍ତୁ ଯେତେବେଳେ ଆସ୍ତେ ଆସ୍ତେ ଯୁଗ ପରିବର୍ତ୍ତନ ହେଉଛି ସତ୍ୟ ଯୁଗ ପରେ ତେତା ଯୁଗ ଆସିଲା ଧର୍ମର ଗୋଟିଏ ପାଦ ନଷ୍ଟ ହେଇଗଲା ତେଣୁ ଅଧର୍ମର ସେଭଳି ଭାବରେ ପାଦ ବଢି ବଢିଥାଇ ଯାଉଛି ତେଣୁ ସେଭଳି ଭାବରେ ତେତା ପରେ ଦ୍ୱାପର ପରେ କଳିଙ୍ଗ ଯେତେବେଳେ ଆସିଲା ବର୍ତ୍ତମାନ ଧର୍ମର ଯେଉଁ ତିନୋଟି ପାଦ ନଷ୍ଟ ହେଇଯାଇଛି ତେଣୁ ପରୀକ୍ଷିତ ମହାରାଜ କେବେ ଯାଉଛନ୍ତି ଜଙ୍ଗଲକୁ ଯାଇଛନ୍ତି ଦେଖିବା ପାଇଁ କେମିତି ତାଙ୍କର ଶାସନ ଚାଲିଛି ତା ମୁଣ୍ଡିଆ କରିବା ପାଇଁ ଯାଇଛନ୍ତି। ସେ ସମୟରେ ଦେଖୁଛନ୍ତି ଗୋଟେ ଷଣ୍ଢ ଗୋଟେ ବୃଷଭ ଏକ ପାଦରେ ଠିଆ ହେଇଛି। ତେଣୁ ସେ ତା ଭିତରେ ପଚାରିଛନ୍ତି ଯେ ତମର ଏ ଦଶା କିଏ କଲା, ତମର ଚାରିପାଦରୁ ତିନିପାଦ କିଏ ନଷ୍ଟ କଲା, ଗୋଟେ ପାଦ ବର୍ତ୍ତମାନ କିଏ ତମର ରହିଛି। ପଚାରିଛନ୍ତି ସେତେବେଳେ ସେ ତାଙ୍କୁ କହୁଛନ୍ତି ଯେ ଆପଣ ବିଚାର କରି କୁହନ୍ତୁ, ଆମେ ଜାଣିପାରୁନୁ ପ୍ରକୃତରେ ଆମର ଦଶା କିଏ କରିଛି। ସାଧାରଣତଃ ଯେଉଁ ଗୋଟେ କିଛି ଅସୁବିଧା ହେଲା ତାହେଲେ ଆମେ କ'ଣ କହୁଛେ, ଏଇ ଲୋକଟା ମୋର ଅସୁବିଧା କରିଛି, ଏଇ ଲୋକ ଯୋଗୁଁ ମୁଁ ଅସୁବିଧା ହେଲି, ଏଇଟା କହୁଛି। କିନ୍ତୁ ଧର୍ମ ଯେ ସେ ତ ସବୁ ଜାଣନ୍ତି ନା, ଆମର ସବୁ ଜିନିଷର ପାଞ୍ଚଟି କାରଣ ରହିଛି। ଯେଉଁ କର୍ମଫଳ ଆମେ ପାଉଛେ ପାଞ୍ଚଟି କାରଣ ରହିଛି, ପ୍ରକୃତିର ଅଷ୍ଟାଦଶଧା ବର୍ଣ୍ଣନା କରାଯାଇଛି। ଅଧିଷ୍ଠାନ ତଥା କର୍ତ୍ତା, କରଣଚ ପୃଥକ ବିଧମ, ବିବିଧାସ୍ତ ପୃଥକ ଚେଷ୍ଟା, ଦୈବମ ଦୈବାତ୍ର ପଞ୍ଚମ, ଏ ପାଞ୍ଚଟି କାରଣ ଅଛି। ଆମେ ସାଧାରଣତଃ ଦେଖିବା କ'ଣ, ଗୋଟେ ରୋଡ଼ ଆକ୍ସିଡେଣ୍ଟ ହେଇଗଲା, ଆମେ କହିବା ଡ୍ରାଇଭର ଆକ୍ସିଡେଣ୍ଟ ମାଟର, ଏଟା ସାଧାରଣତଃ ସମସ୍ତେ କହିବେ। ଏବଂ ଆମ ସରକାରଟା ଯଦି କୋର୍ଟରେ ମଧ୍ୟ ଡିସିସନ ନେଲେ ସେମାନେ ସେଭଳିଆ କହିବେ। କିନ୍ତୁ ପ୍ରକୃତରେ ଭଗବତ ଗୀତାରେ ଯେଉଁ ଭଗବାନ କହୁଛନ୍ତି, ଏ ପାଞ୍ଚଟି କାରଣ ପାଇଁ ଯେକୌଣସି କାର୍ଯ୍ୟ ଯେକୌଣସି ଫଳ ଆମେ ପାଉଛେ ତା ପାଇଁ ଏ ପାଞ୍ଚଟି କାରଣ ରହିଛି। ଅଧିଷ୍ଠାନ, ଅଧିଷ୍ଠାନ କହିଲେ ଯେଉଁ ସ୍ଥାନରେ ସେ କାର୍ଯ୍ୟ କରୁଛି, ତଥା କର୍ତ୍ତା ଯିଏ ସେ କାର୍ଯ୍ୟ କରୁଛି, କରଣଚ ପୃଥକ ବିଧମ ବିଭିନ୍ନ ମାନେ କରଣ କହିଲେ ଯାହା ଦ୍ୱାରା କାର୍ଯ୍ୟଟା କରାଯାଉଛି, ଇନ୍ଷ୍ଟ୍ରୁମେଣ୍ଟ ବା ସେଇ ସବୁ ସାହାଯ୍ୟ ଦ୍ୱାରା ସେ କାର୍ଯ୍ୟଟା କରାଯାଉଛି। ଯେମିତି ଆମେ ମୋଟରସାଇକେଲରେ ଯାଉଛେ, ତେଣୁ ସେଇଟା ଆମର ସେ ମୋଟରସାଇକେଲ ଦ୍ୱାରା ଆମେ ସେ କାର୍ଯ୍ୟଟା କରୁଛୁ, ଏ ଗୋଟେ କରଣ, ଏ ଗୋଟେ ଆମକୁ ସାହାଯ୍ୟ କରେ। ଏବଂ ବିଭିନ୍ନ ପୃଥକ ଚେଷ୍ଟା, ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ ଆମେ କରୁଛେ। ଏବଂ ଅନ୍ତିମ କାରଣ ହେଉଛି ଦୈବମ ଚଳିବାର ପଞ୍ଚ, ଦୈବମ ଆମର ଯେଉଁ କର୍ମ କରିଛେ ସେ କର୍ମର ଫଳ ଯେମିତି ଭୋଗିବାକୁ ପଡ଼ିବ, କର୍ମଫଳ। ତେଣୁ ଇଏ ଦୈବ ଦେବତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇକି ରହିଛି। ଏଇ ପାଞ୍ଚଟି କାରଣ ଯେକୌଣସି ଶାରୀର ବାନ ମନୋବିତ କର୍ମ ପ୍ରାରମ୍ଭର ନାର୍ଜନ ବା ବିପରୀତ ବା ପଞ୍ଚାୟତରେ ତର୍ଶିତ, ଆମେ ଶରୀର ଦ୍ୱାରା ହଉ ବା ମନ ଦ୍ୱାରା ହଉ ବା ଶାରୀର ବା ମନୋବିତ ବା କଥା ମାଧ୍ୟମରେ ଯେଉଁ କାର୍ଯ୍ୟ କରୁଛେ, ଏଇ ପାଞ୍ଚଟି ହେଉଛି ତାର କାରଣ। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ବୃଷଭଙ୍କୁ ପଚାରିଲେ ଯେ ଆପଣ କିଏ, ଆପଣ କିଏ ଏମିତି ଏଇ ଦଣ୍ଡ ଦେଇଛନ୍ତି, ମୁଁ ସେ ସେଇ କଥା ତୁମେ କହିଲି। ପ୍ରକୃତରେ କେତେଜଣ କହୁଛନ୍ତି କଳିରୁ କଳିଦୁଙ୍ଗର ଦ୍ୱାରା ଆମେ ଏଇଟା ଭୋଗ କରୁଛେ, କେତେଜଣ କହୁଛନ୍ତି ବିଧିର ବିଦେଶ। ତେଣୁ ଆପଣ ଡିସାଇଡ଼ କରି ଆପଣ ଚିନ୍ତା କରି କୁହନ୍ତୁ ପ୍ରକୃତରେ ଆର କାରଣ କ'ଣ। ଯେତେବେଳେ ଧର୍ମରାଜ ପ୍ରଶ୍ନ କରିଛି ଆମେ ସେତେବେଳେ ପରୀକ୍ଷିତ ମହାରାଜ ତାର ଉତ୍ତର ଦେଇଛି, ଭାଗବତ ପ୍ରଥମ ସଂଘ ସପ୍ତଦଶ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ପ୍ରକୃତରେ ସେ କହୁଛନ୍ତି ଧର୍ମର ଚାରିପାଦ ରହିଥିଲା, ତପ ଶୌଚ ଦୟା ସତ୍ୟ ହେଉଛି ଧର୍ମର ଚାରିପାଦ, ଇତି ପାଦେ କୃତେ କୃତା, କୃତେ କହିଲେ ସତ୍ୟଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ରହିଥିଲା। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଯୁଗ ପରିବର୍ତ୍ତନ ହେଉଛି ସେତେବେଳେ ଧର୍ମର ଗୋଟିଏ ଗୋଟିଏ ପାଦ ନଷ୍ଟ ହୋଇକି ଅଧର୍ମର ଚାରିପାଦ ବଢ଼ି ଯାଉଛି। ଅଧର୍ମର ଚାରିପାଦ ହେଉଛି ବିୟୁତମ ପାନ ସ୍ନେହ ସୁନା, ଯାହାକି କଳିଯୁଗରେ ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଇଛନ୍ତି, ଇଏ ହେଉଛି ଅଧର୍ମ ବା ପାପର ସ୍ଥାନ। ତେଣୁ ଯେହେତୁ ଲୋକମାନେ ଏଇ ପାପ କାର୍ଯ୍ୟରେ ରହିବେ ବ୍ୟାପୃତ ରହିବେ, ତେଣୁ ସେମାନେ ବେଦର ପ୍ରକୃତ ଅର୍ଥ କ'ଣ ବୁଝିପାରିବେ ନାହିଁ। ଭଗବତ କହିଛନ୍ତି ଯେ ସାଧାରଣତଃ ଯେଉଁମାନେ ବେଦ ପଢ଼ୁଛନ୍ତି ବେଦର କର୍ମକାଣ୍ଡ ପ୍ରତି ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ବେଦର କର୍ମକାଣ୍ଡରେ ଏବେ ବର୍ଣ୍ଣନା କରାଯାଇଛି ଯେ ଜାମିମାନ ପୋଷିତାଂ ବାଚଂ ପ୍ରବଦନ୍ତି ଉପସ୍ଥିତ ବେଦବାଦ କଥାପାଠ ନାନ୍ୟଦ ଅସ୍ଥିବାଦୀନ। ବେଦର କର୍ମକାଣ୍ଡରେ ଯେଉଁ ସବୁ ବିଭିନ୍ନ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ୱର୍ଗ ଲୋକ ଇତ୍ୟାଦି ଉନ୍ନତ ଲୋକ ବିଷୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଲୋକମାନେ ସେଇଥିରୁ ଯେ ଆଗ୍ରହ ପ୍ରକାଶ କରନ୍ତି। ତେଣୁ ସେମାନେ କହନ୍ତି କ'ଣ ନା ଜାମିମାନ ପୋଷିତାଂ ବାଚଂ ପ୍ରବଦନ୍ତି ଅବିପସ୍ଥିତ, ପ୍ରକୃତରେ ବୁଦ୍ଧିମାନ ସେମାନେ ନୁହନ୍ତି, ପ୍ରକୃତରେ ସେମାନେ ବିପସ୍ଥିତ ନୁହନ୍ତି ବା ବୁଦ୍ଧିମାନ ନୁହନ୍ତି, ସେମାନେ ହେଉଛନ୍ତି ମାନେ ଅଳ୍ପ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଅବିପସ୍ଥିତ। ତେଣୁ ସେମାନେ ବେଦରେ ଏଇ ଯେଉଁ କର୍ମକାଣ୍ଡ ଧାର ରହିଛି, ଏଇସବୁ ବିଭିନ୍ନ ପ୍ରକାର କର୍ମକାଣ୍ଡ କାର୍ଯ୍ୟ କଲେ ବା ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ କଲେ ସେମାନେ ସ୍ୱର୍ଗ ଲୋକ ବୁଲିବେ, ତେଣୁ ଏଇଥିପ୍ରତି ସେମାନେ ଆକୃଷ୍ଟ ହୁଅନ୍ତି। దాన్ని మనం పుస్తక వాచ్యం పర్వాలేదు. వేదవాద రథపాత్ర నాణ్యత అస్థివాద గంధర్శనం వేద వద్దని కూర్చుంది. ఇది ప్రకృతుల వేదలో అర్థపరచడం విఫలం. వేదవాద చాలామంది వేదలే ఈ కర్మకాండ ధరచడా అందరించి ఆగించి సృజించడం ఈ కర్మకాండ నుంచి కేమిటి ఈ సమయమే విభిన్న ప్రకారాలు భగవద్గీత నామధారి వాడు వచ్చి నిద్ర విద్యా మాన్ సుమభా కృత పాప జగ్ఞే నిష్కా సుభతి పాఠ్యంతి తే పుణ్యమాసాధ్య సుందర్లోకం అస్నాది విద్యాం దివి దేవ భోగ. ఈ జో విభిన్న ప్రకార శ్లూక్ సామ జజు ఇతిని వెదరే జో త్రవిద్యా వాడి పదవుచి ఆదరే జో విభిన్న ప్రకార కర్మకాండ తరచి ఈ కర్మకాండ ధరించి సమయం ఆకృష్ట అయ్యారు. సెమాన సేయి పుణ్య కార్య కరివా ద్వారా సెమాన సర్వత్యాగ కరివే సెమాన శిష్యులు సర్వసచాహం హృది సన్నిధిస్తూ మత స్మృతి జ్ఞానం అపోహనం చ వేదేశ సర్వే రహమేభ్య వేద్యో వేదాంత కృత్ వేద విదేవస్థ. వేదల ప్రకృత అర్థం భగవాన్ నుంచి వైశ్యం వేదాంత వచ్చింది. వేద రచనాకారి ప్రకృత వేద రచనాకారి వచ్చింది భగవాన్. వేద్య వ్యాసదే వ్యాసదేమంతే భగవాన్ అవతార. తను శ్రీ భగవాన్ వచ్చింది సమస్తం హృదయంలో రోజు సర్వసచాహం హృది సన్నిధిస్తూ ଏବଂ ମତ ସ୍ମୃତି ଜ୍ଞାନ ଅପହରଣ ଭଗବାନଙ୍କ ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି. ଆମେ ଭୁଲି ଯାଉଛେ ଯେଉଁ ଜିନିଷ ଆମେ ଶୋଇଯାଉଛେ ସେତେବେଳେ ଆମେ ସବୁକିଛି ଭୁଲି ଯାଉଛେ. ଆମେ କିଏ ଆମେ ଜାଣିପାରୁନେ. ଆମେ ସ୍ୱପ୍ନରେ ଆଉ ଗୋଟେ ଶରୀର ବିଷୟରେ ଚିନ୍ତା କରୁଛେ, ଏ ଶରୀର ଭୁଲି ଯାଉଛେ. ବିସ୍ମୃତି ଭଗବାନ ଦେଉଛନ୍ତି. ତେଣୁ ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ଏ ତିନୋଟି ଜିନିଷ ଭଗବାନଙ୍କଠାରୁ ଆସୁଛି. ଏବଂ ପ୍ରକୃତ ବେଦର ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ ବେଦେଶ ସର୍ବେ ଅହମେଦ୍ୟ ବ୍ୟକ୍ତି. ତେଣୁ ବର୍ତ୍ତମାନ କରିଥିବେ ଯେଉଁମାନେ ବିଭିନ୍ନ ପ୍ରକାର ଯେଉଁ ଧର୍ମ ଆଲୋଚନା କରୁଛନ୍ତି ବା ବିଭିନ୍ନ ପ୍ରକାର କରୁଛନ୍ତି, ଇଏ ଭଗବାନ ଭଗବତା ସିଏ ଭଗବାନ ଭଗବତା ଇତ୍ୟାଦି, ତା ଦ୍ୱାରା ଆମେ ବୁଝିବା ପ୍ରକୃତରେ ସାଧୁ ଶାସ୍ତ୍ର ଗୁରୁ ତିନୋଟି ଜିନିଷ ରହିଛି. ଯାହା ସାଧୁ କହିବେ ତା ଶାସ୍ତ୍ରରେ ଅନୁମୋଦିତ ହେଇଯିବେ ଏବଂ ଗୁରୁ ମଧ୍ୟ ସେଇଥିପାଇଁ କହିବେ. ତେଣୁ କରିଯୁଗରେ ଯେଉଁ ଭଗବାନ କହୁଛନ୍ତି ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କରିଯୁଗରେ କୌଣସି ଅବତାର ଆସନ୍ତି ନାହିଁ. ତେଣୁ ଭଗବାନଙ୍କ ଗୋଟିଏ ନାମ ହେଉଛି ତ୍ରିଯୁଗ. ଭଗବାନ ଯେମିତି ସତ୍ୟ ପ୍ରଜ୍ଞା ଦ୍ୱାପର ଏଇ ତିନି ଯୁଗରେ ଭଗବାନ ଯେମିତି ବିଭିନ୍ନ ଲୀଳାବତାର କରନ୍ତି, କରିଯୁଗରେ କୌଣସି ଭଗବାନଙ୍କ ଲୀଳାବତାର ନାହିଁ ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି. ତେଣୁ ଯେଉଁମାନେ କହୁଛନ୍ତି ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ସିଏ ହେଉଛନ୍ତି ଭଗବାନଙ୍କ ଅବତାର, ତାର କେମିତି ଶାସ୍ତ୍ର ତାର ଭୁଲିଗଲା. କରିଯିବାରେ ଯେହେତୁ ଲୋକମାନେ ପ୍ରକୃତ ଜ୍ଞାନ ଯେହେତୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତେଣୁ ନ ବେଦ କଳୌଚନ ଯୁଗେ ଭିତରେ. ତେଣୁ ପ୍ରକୃତ ଜ୍ଞାନ ପ୍ରକୃତ ଧର୍ମ ପ୍ରକୃତ ଭଗବାନ ବିଷୟରେ ସେମାନେ ଜାଣିପାରିବେ ନାହିଁ. କରିଯିବାରେ ଇଏ ହେଉଛି ଅସୁବିଧା. ତେଣୁ ଆମେ ଯେଉଁ ପ୍ରଥମେ ଯେଉଁ ସାମ୍ରତି ଗାନ କଲେ ଭଗବାନ ନିଜେ ଯଦିଓ ଭଗବତ ଗୀତାରେ ସମସ୍ତ ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି, ଲୋକମାନେ ବୁଝିପାରିବେ ନାହିଁ, କରିଯିବାରେ ସେ ବୁଝିପାରିବେ ନାହିଁ. ତେଣୁ ଭଗବାନ ନିଜେ ଆସି ଏଇ ଯୋଉ କଳିଯୁଗର ଯୁଗଧର୍ମ ହେଉଛି ନାମ ସଂକୀର୍ତ୍ତନ ହରେ କୃଷ୍ଣ 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 ହରେ 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 ରାମ 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 ଇଏ ହେଉଛି କଳିଯୁଗର ଯୁଗଧର୍ମ. ଯେମିତି ସତ୍ୟଯୁଗରେ ଭଗବାନଙ୍କର ଯୋଉ ଧର୍ମ ଥିଲା ବା ଯୋଉ ମାଧ୍ୟମ ଥିଲା ସେ ହେଉଛି ଭଗବାନଙ୍କ ଧ୍ୟାନ କରୁଥିଲେ ଏବଂ ଭଗବାନଙ୍କର ନାମ ମଧ୍ୟ ଅଲଗା ଥିଲା, ନାରାୟଣ ପରା ବେଦା, ନାରାୟଣ ପରାମଖା, ନାରାୟଣ ପରାମୁକ୍ତି, ନାରାୟଣ ପରାଗତି, ଏ ସତ୍ୟଯୁଗର ନାମ ଥିଲା ଏବଂ ଧ୍ୟାନ ମାଧ୍ୟମରେ ଭଗବାନ ଏଇ ନାମ ଦ୍ୱାରା ଭଗବାନଙ୍କ ଆରମ୍ଭ ଏ ସତ୍ୟଯୁଗ. ତ୍ରେତାୟୁଗରେ କ'ଣ ହେଉଥିଲା, ତ୍ରେତାୟା ଜଗତ ମଖେଇ ମଖେଇ କହିଲେ ଯଜ୍ଞ ମାଧ୍ୟମରେ ଭଗବାନଙ୍କ ଆରମ୍ଭ କରାଯାଏ ଏବଂ ଭଗବାନଙ୍କ ତାରକମାନ ମନ୍ତ୍ର ସ୍ତର କ'ଣ ଥିଲା ତ୍ରେତାୟୁଗରେ ନା ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୃଷ୍ଣ କେଶର କଂସାର ହରେ ବୈକୁଣ୍ଠ ବାହନ ଇଏ ହେଉଛି ତ୍ରେତାୟୁଗର ଭଗବାନଙ୍କ ନାମ ତାରକ ବ୍ରହ୍ମ ଏବଂ ଦ୍ୱାପର ଯୁଗରେ জাফরে পরিচর্যা জাফরে যে মন্দির আমার পূজা পুজো চালছি বা আমি দেখিবা পুরী মন্দিরে যেভাবে ভাবে পূজা পাঠ হচ্ছে ইয়ে হচ্ছে জাফরে এবং ভগবানের নাম স্মরণ কম ছিল না হরে মুরারে মধুকৈত বহারে গোপাল গোবিন্দ মুকুন্দ সৌরে যজ্ঞেশ নারায়ণ কৃষ্ণ বিষ্ণু বিরাস রহমান জগদীশ্বর কি হচ্ছে জাফরের ভগবানের নাম কলিযুগরে যেহেতু কলিযুগরে বিভিন্ন প্রকার অসুবিধা রয়েছে আমি যে বর্ণনা কলে কলিযুগরে লোকমানে বিভিন্ন প্রকার পাপ কার্য লিপ্ত রয়েছে এবং কলিযুগরে মধ্যে বিভিন্ন প্রকার অসুবিধা সব রয়েছে আমার আস্তে আস্তে আটটি জিনিস কমতম হয়ে যাচ্ছে ভাগবত দ্বাদশ স্কন্ধে বর্ণনা করা যাইছে ততস্থান দিন ধর্ম সত্য শৌচ ক্ষমা দয়া আয়ুষ বল স্মৃতি এই আটটি জিনিস আমার কমতম হয়ে যাচ্ছে কলিযুগরে লোকমানঙ্কর আয়ুষ থাকা লক্ষ বর্ষ সত্য দেবে বর্তমান কমি কমি কি বর্তমানে শহে বর্ষ পৌঁছে আমি যে কহিল সময় আসলে কোড়িয়ে তিরিশ বর্ষ হলে তা কুয়াশা সকলে বুদ্ধ ব্যক্তি এইসব বিভিন্ন প্রকার কলিযুগর অসুবিধা সব রয়েছে প্রায় না অল্প আয়ুষ সভ্য প্রায় লোকমানে অল্প আয়ুষ তো যদি বা কে জঙ্গলে টিকে অধিক আয়ুষ অছি সেমানে মন্দা মন্দা খেলে সে ভগবান বিষয়ে জানা পাই এতে আগ্রহ নাই আলস প্রাণ এবং যদি বা কে জঙ্গলে টিকে আগ্রহ অছি সুমর্ণ মতে তাঁকর বুদ্ধি মতে এত উন্নত নুহ কলিযুগর লোকমানের বুদ্ধি মতে এত উন্নত নুহ পরম্পরার কলিযুগের চারটি সম্প্রদায় রয়েছে অত চার সম্প্রদায় শ্রী ব্রহ্ম রুদ্র সনাতন বৈষ্ণব কৃতি পাব এই চারটি সম্প্রদায় হচ্ছে কলিযুগের অনুমোদিত সম্প্রদায় শ্রী সম্প্রদায় ব্রহ্ম আমার হচ্ছে ব্রহ্ম সম্প্রদায় ব্রহ্ম মাধ্য গৌড়ীয় সম্প্রদায় যেউ সম্প্রদায়ের কি চৈতন্য মহাপ্রভু আসিছেন সেভাবে রুদ্র সম্প্রদায় রয়েছে শিবজীব সম্প্রদায় এবং চারি কুমার সম্প্রদায় রয়েছে শ্রী ব্রহ্ম রুদ্র সনাতন এইভাবে ভাবে কলিযুগের এই চারোটি সম্প্রদায় হচ্ছে অনুমোদিত সম্প্রদায় কিন্তু কলিযুগের আরো অসুবিধা কম না যদিও আমি ঠিক ভাবে ভাল ভাগ্য রয়েছে ঠিক ভাবে উপযুক্ত গুরুকর সামনে যাইছে কিন্তু উপযুক্তা বিভিন্ন প্রকার রোগ মানসিক মানসিক দুশ্চিন্তা ইত্যাদি বিভিন্ন দ্বারা আমি যে গুরুদেবঙ্ক দ্বারা যে জ্ঞান প্রদান করাযাইছি বা যে অনুমোদন করাযাইছি যে কার্য করা পাই সেটা কি মধ্যে করিপারিবা না কলিযুগের এইসব বিভিন্ন প্রকার অসুবিধা থাকলে মধ্যে হরেক দোষ নিজের আগাম আসতে কি এক মহান গুণ কলিযুগের বিভিন্ন প্রকার অসুবিধা থাকলে মধ্যে গোটাই বহুত বঢ়িয়া গুণ আছে কোন সেটা না কীর্তন দেব কৃষ্ণস মুক্ত সঙ্গ কাম যে ভগবানের নাম কীর্তন দ্বারা জন বহুত সহজে ভগবত যেমনি উদাহরণ জন রাজা জনে রাজা শহ শহ দোষী মান মধ্যে হত্যা করিপারিবে সেইভাবে কলিযুগের বিভিন্ন প্রকার যে অসুবিধা রয়েছে হাজার হাজার অসুবিধা থাকলে মধ্যে এই ভগবানের নামের এত শক্তি রয়েছে যেফলে কি সে সবুকিছি অসুবিধা দূর করিকি মানে ভগবত ধাম যাকি মহাপ্রভু নিজে পাঁচ বছর তলে আসিকি এই কলিযুগের যুগধর্ম যে নাম সংকীর্তন সে নাম সংকীর্তন সে প্রচার করছে যাইছে তেমন বর্তমান কলিযুগের আমি চিন্তা আমি কহিবার উদ্দেশ্য ছিলা যে যেউ ভাগবত বর্ণনা করাযাইছি দশম সম্বন্ধ কোড়িয়ে অধ্যায়ে যে বর্ষা ঋতুরে যেমিতি দেখিবা রাতিরে বিশেষ ভাবে দুর্জয় পোক মানকর প্রাদুর্ভাব রয়েছে তেমন দুর্জয় পোক দ্বারা এখানে প্রকৃত দিগ কোণ জানিপারিব না যদি প্রকৃত জানে আলোক প্রাপ্ত হব গোটে টর্চ লাইট পাইলে মধ্যে সে প্রকৃত দিগ জানিপারিব কিন্তু দুর্জয় পোক দ্বারা প্রকৃত দিগ জানে জানিপারিব না সেইভাবে ভাবে কলেজ গলে লোকমানে যেহেতু বিভিন্ন প্রকার পাপ কার্য লিপ্ত রয়েছেন ତେଣୁ ବେଦର ପ୍ରକୃତ ଅର୍ଥକୁ ସେମାନେ ବୁଝିପାରିବେ। ତେଣୁ ମହାପ୍ରଭୁ ଆସି ସେ କହିକି ଯାଇଛନ୍ତି, ସେ ହରେ ନାମ ହରେ ନାମ ହରେ ନାମ କେବଳ କଳବ ନାସ୍ତେ ଓ ନାସ୍ତେ ଓ ନାସ୍ତେ ପୁରାଣରେ ବର୍ଣ୍ଣନା କରାଯାଇଛି। କହିଥିବାରେ ଅନ୍ୟ କୌଣସି କଥା ସମ୍ଭବ ନୁହେଁ। ଯେତେବେଳେ ଆମେ ଧ୍ୟାନ କରିବା, ଧ୍ୟାନ ସମ୍ଭବ ନ କରିଯିବାରେ, ବା ଯେଉଁ ଯଜ୍ଞ କରୁଛନ୍ତି ବିଭିନ୍ନ ଯଜ୍ଞ କରିଥିବାର, ଯଜ୍ଞ ହେଉଛି ଭଗବାନଙ୍କ ନାମ ସହିତ ଏହି ଯଜ୍ଞ ଅନୁମୋଦିତ ହେଇଛି। ଭାରତର ଏକାଦଶ ପଞ୍ଚମ ଅଧ୍ୟାୟରେ ଏଇଟା କୁହାଯାଇଛି, କଳିଯୁଗରେ ଅନ୍ୟ କୌଣସି ଯଜ୍ଞ ଆମେ କରିପାରିବ ନାହିଁ। ଭଗବତ ଗୀତା ମଧ୍ୟ ଭଗବାନ କହିଛନ୍ତି ଯେ ଯଜ୍ଞାନାମ ଯପଯଜ୍ଞ ଅସ୍ମି, ଯଜ୍ଞମାନ ଭିତରେ ମୁଁ ହେଉଛି ଯପଯଜ୍ଞ। ତେଣୁ କଳିଯୁଗରେ ଯେଉଁ ଯଜ୍ଞ ଅନୁମୋଦିତ ହେଉଛି, ସେ ହେଉଛି ଭଗବାନଙ୍କ ନାମ ସଂକୀର୍ତ୍ତ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ଗାଙ୍ଗାତ୍ର ପାର୍ଶ୍ୱ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଗତି ହିଁ ଶୁଣିବେ। କୃଷ୍ଣ କୃଷ୍ଣ ବର୍ଣ୍ଣ ଯେ ସବୁବେଳେ କୃଷ୍ଣ 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 ବୋଲି କହୁଛନ୍ତି, ସେ ଯେତେବେଳେ ଆମେ ଦେଖିବା ଚୈତନ୍ୟ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ଯେ ଭଗବାନଙ୍କ ଅବତାର, ସେ ଶାସ୍ତ୍ରରେ ସେ ପୁରାଣ ବର୍ଣ୍ଣନା କରାଯାଇଛି। ଚୈତନ୍ୟ ମହାପ୍ରଭୁ ଯାଉଥିଲେ ବ୍ୟାଖ୍ୟାନ୍ତ, ସେ ସବୁବେଳେ ଏଇ କୃଷ୍ଣ 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 ବୋଲି କହୁଛନ୍ତି। कृष्णा 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 हरे कृष्णा 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 हरे कृष्णा 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 हरे कृष्णा 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 ଶୁକ୍ର ରକ୍ତ ସଦା ପ୍ରୀତ ଇଦାନୀ କୃଷ୍ଣ ଭଗବାନଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ସବୁ ରହିଛି ଶରୀରର। ଶୁକ୍ର କେତେବେଳେ ସେ ଶୁକ୍ରବର୍ଣ୍ଣ ଧାରଣ କରନ୍ତି ବା ଧଳା ରଙ୍ଗ ଧାରଣ କରନ୍ତି, କେତେବେଳେ ରକ୍ତବର୍ଣ୍ଣ ଧାରଣ କରନ୍ତି, କେତେବେଳେ ପୀତବର୍ଣ୍ଣ ଧାରଣ କରନ୍ତି, ଏବଂ ଇଦାନୀ କୃଷ୍ଣତାଙ୍କଟା ଦ୍ୱାପର ଯୁଗରେ ଭଗବାନ ଆସିଥିଲେ ସେ କୃଷ୍ଣବର୍ଣ୍ଣ ଧାରଣ କରିଥିଲେ, ଶ୍ୟାମବର୍ଣ୍ଣ ଧାରଣ କରିଥିଲେ। ତେଣୁ ପୀତବର୍ଣ୍ଣ ହେଉଛି କଳିଯୁଗରେ ଭଗବାନଙ୍କୁ ଆସନ୍ତି, ତାଙ୍କ ରଙ୍ଗ ହେଉଛି ଗୌରବର୍ଣ୍ଣ ବା ପୀତବର୍ଣ୍ଣ, ତେଣୁ ଗୌରାଙ୍ଗ ମହାପ୍ରଭୁ କହିଲେ। କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଶ୍ୱ, ସେ ଯେଉଁ ଚୈତନ୍ୟ ମହାପ୍ରଭୁ ଆସନ୍ତି ତାଙ୍କର ଅଙ୍ଗ ଉପାଙ୍ଗ ସହିତ ସେ ଆସୁଛନ୍ତି। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଦ୍ୱିତୀୟ ଆନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦି
ବହୁ
ଭକ୍ତ ଏମାନେ ଅଛନ୍ତି ତାଙ୍କର ଅଙ୍ଗ ଦୀପାଙ୍ଗ ଏବଂ ପାର୍ଶ୍ୱ ଏବଂ ଅସ୍ତ୍ର ହେଉଛି ଭଗବାନଙ୍କର ନାମ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ
ଇଏ ହେଉଛି ଭଗବାନଙ୍କର ଅସ୍ତ୍ର କଳିଯୁଗରେ ଅନ୍ୟ ଯୁଗରେ ଯେଉଁ ଭଗବାନ ଆସିଛନ୍ତି ବିଭିନ୍ନ ଅସ୍ତ୍ର ଧାରଣ କରିଛନ୍ତି କିନ୍ତୁ କଳିଯୁଗରେ ଯେଉଁ ଭଗବାନ ଆସିଛନ୍ତି ସେ କେବଳ ଏଇ ମହାମନ୍ତ୍ର ଗ୍ରହଣ କରିଛନ୍ତି ଏଇ ମହାମନ୍ତ୍ର ଦ୍ୱାରା ବିଭିନ୍ନ ଯେତେ ପାପି ତାପି ଥିଲେ ସମସ୍ତଙ୍କୁ ସେ ଉଦ୍ଧାର କରିଛନ୍ତି କଳିଯୁଗରେ ଆମର ଦେଖିବା ଯେଉଁ ଜଗାଇ ମାଧାଇ ଅନେକ ପାପ କାର୍ଯ୍ୟ କରିଥିଲେ କିନ୍ତୁ ସେ ତାଙ୍କୁ ବିନାଶ କଲେ ନାହିଁ ତାଙ୍କୁ ଭଗବାନ ଯେଉଁ ଆସନ୍ତି ବିଭିନ୍ନ ପ୍ରକାର ଯେଉଁ ଭଗବତ ଗୀତାର ପ୍ରଭାବ କରିଛନ୍ତି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଦୁଷ୍କୃତମାନଙ୍କୁ ଭଗବାନ ବିନାଶ କରନ୍ତି ଭଗବାନ ହତ୍ୟା କରନ୍ତି କିନ୍ତୁ କଳିଯୁଗରେ ମହାପ୍ରଭୁ ଯେଉଁ ଆସିଛନ୍ତି ସେ ଆଉ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି ସେ ଗୋଟିଏ ଅସ୍ତ୍ର ଧାରଣ କରୁଛନ୍ତି ଯାହାକି ଏଇ ମହାମନ୍ତ୍ର ଏଇ ମହାମନ୍ତ୍ର ଦ୍ୱାରା ସେ ପାପୀମାନଙ୍କୁ ଉଦ୍ଧାର ନ କରିକି ପାପୀର ଯେଉଁ ପାପ ରହିଛି ସେଥିରୁ ତାଙ୍କୁ ମୁକ୍ତ କରିଛନ୍ତି ଏଇ ଜଗାଇ ମାଧା ଇତ୍ୟାଦି ଏମାନେ ଅନେକ ପ୍ରକାର ପାପ କାର୍ଯ୍ୟ କରୁଥିଲେ କିନ୍ତୁ ମହାପ୍ରଭୁ ସେମାନଙ୍କୁ ଭଗବାନଙ୍କ ନାମ ପ୍ରଦାନ କରିକି ସେମାନଙ୍କୁ ପୁଣି ଭକ୍ତରେ ପରିଣତ କରିଛନ୍ତି ଜଗାଇ ମାଧାଇ ଘାଟ ରହିଛି ଆପଣମାନେ ଯିବେ ଯେତେବେଳେ ନବଦ୍ୱୀପ ପରିକ୍ରମା କରିବେ ଦେଖିବେ ଜଗାଇ ମାଧାଇ ଘାଟ ରହିଛି ସେଠି ଜଗାଇ ମାଧାଇ ଯେ କି ଏତେ ପାପ କାର୍ଯ୍ୟ କରିଥିଲେ ଏମିତିକି ନିତ୍ୟାନନ୍ଦ ପ୍ରଭୁଙ୍କୁ ସେମାନେ ଆଘାତ କରିଥିଲେ ତାଙ୍କର ମସ୍ତକରେ ଆଘାତ କରିକି ସେ ଯେଉଁ ମଦଭାଣ୍ଡ ମାରିକିରି ତାଙ୍କର ମସ୍ତକରୁ ରକ୍ତ ବାହାରୁଥିଲା ଏତେ ଆଘାତ କରିଥିଲେ କିନ୍ତୁ ଯେତେବେଳେ ସେ ମହାପ୍ରଭୁଙ୍କ ଦ୍ୱାରା କ୍ଷମାପ୍ରାପ୍ତ ହେଲେ ମହାପ୍ରଭୁ ତାଙ୍କୁ କ୍ଷମା ଦେଲେ ଏବଂ ତାଙ୍କୁ ଭକ୍ତ କଲେ ସେତେବେଳେ ସେ ସବୁଦିନ ଯାଇକିରି ଆଣ୍ଠି ଆଣ୍ଠିକି ଯାଆନ୍ତି ସେ ଆଣ୍ଠି ଆଣ୍ଠିକି ଯାଇକିରି ସେଇ ଘାଟରେ ଯେଉଁମାନେ ଆସୁଛନ୍ତି ତାଙ୍କୁ ସେ ଘାଟକୁ ପରିଷ୍କାର କରନ୍ତି ଯେଉଁ ଲୋକମାନେ ଯିବେ ସେ ଭଲରେ ଗାଧେଇକି ଆସିବେ ସେ ପରିଷ୍କାର କରିକି ଆସିବେ ସେ ନା ଜଗାଇ ମାଧାଇ ଘାଟ ବୋଲି ଲେଖା ହେଇଛି ଆପଣମାନେ ନବଦ୍ୱୀପ ପରିକ୍ରମା କଲେ ଦେଖିବେ ବର୍ତ୍ତମାନ ମଧ୍ୟ ରହିଛି ତେଣୁ ମହାପ୍ରଭୁ ଆସିଲେ ଜଗେଇ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁମେ ତେଣୁ କୃଷ୍ଣ ବର୍ଣ୍ଣ ତୁଷାର କୃଷ୍ଣ ସାଙ୍ଗ ଉପାଙ୍ଗ ପାର୍ଶ୍ୱ ଅସ୍ତ୍ର ପାର୍ଶ୍ୱ ଏବଂ ଜଗେଇ ସଂକୀର୍ତ୍ତନ ପ୍ରାୟ କଳିଯୁଗର ଯଜ୍ଞ ହେଉଛି ଭଗବାନଙ୍କ ନାମ ମହାମନ୍ତ୍ର ତେଣୁ ଏଇ ଯେଉଁ ଯଜ୍ଞରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ସୁମେଧସ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଅତ୍ୟନ୍ତ ସୁମେଧସ କାରଣ ଇଏ ହେଉଛି ଯେଉଁ ଧର୍ମ କଳିଯୁଗରେ ପ୍ରକୃତ କେଉଁଟା ଧର୍ମ ଆମେ ଜାଣିପାରିବାନି ସେ କହିବେ ଇଏ ଇଏ ହେଉଛନ୍ତି ଭଗବାନଙ୍କର ଅବତାର ଏଇଟା ହେଉଛି ଆମେ ସେ ଯେଉଁ ଆମର ଇଏ ହେଉଛନ୍ତି ଗୁରୁଦେବ ଇଏ ହେଉଛନ୍ତି ଭଗବାନ ଏଇଭଳି ଭାବରେ ବିଭିନ୍ନ ପ୍ରକାର ସବୁ ବର୍ତ୍ତମାନ ଆସି ପହଞ୍ଚିବ ଅଧର୍ମ ମାନେ ଅଧର୍ମକୁ ଧର୍ମ ନାମରେ ବର୍ତ୍ତମାନ ଚାଲିଛି ଧର୍ମ ନାମରେ ବିଭିନ୍ନ ପ୍ରକାର ଅଧର୍ମର କାର୍ଯ୍ୟ ସବୁ ଚାଲିଛି କାରଣ କଳିଯୁଗର ଲକ୍ଷ୍ୟ ହେଉଛି ସେଇଟା ସୁବର୍ଣ୍ଣ କହିଛନ୍ତି ସେଇଟା ଭବିଷ୍ୟତ ପାଇଁ ଦେଇଛନ୍ତି ବର୍ଷା ଦିନେ ଯେମିତି ରାତିରେ ଦୁର୍ଜୁର ପୋକମାନଙ୍କର ପ୍ରାଦୁର୍ଭାବ ବିଶ୍ରାଇବ ତାରା ଚନ୍ଦ୍ରମାନଙ୍କର ଆଲୋକ ଆସିବନି ସେଇଭଳି ଭାବରେ କଳିଯୁଗର ଅବସ୍ଥା ହେଉଛି ସେଇଟା କଳିଯୁଗରେ ପ୍ରକୃତରେ ଧର୍ମ କ'ଣ ଲୋକମାନେ ଜାଣିପାରିବେନି ଅଧର୍ମକୁ ଧର୍ମ ହିସାବରେ ଗ୍ରହଣ କରିକି ସେମାନେ ଚାଲିବେ ଭଗବତୀତାର ଅସ୍ତ୍ରଶ୍ରଦ୍ଧାରେ ଗ୍ରହଣ କରିଛନ୍ତି ଯେଉଁମାନେ ତମ ଗୁଣ ବିଶିଷ୍ଟ ବ୍ୟକ୍ତି ସେମାନଙ୍କୁ ଅଧର୍ମକୁ ଧର୍ମ ବୋଲି ମାନନ୍ତି ଅଧର୍ମକୁ ଧର୍ମ ବ୍ୟକ୍ତି ମାନ୍ୟକୁ ତାମସା ହୋଇଥାଏ ଅଧର୍ମକୁ ସେମାନେ ଧର୍ମ ବୋଲି ଗ୍ରହଣ କରନ୍ତି ପ୍ରକୃତ ଧର୍ମ ସେମାନେ ଜାଣିପାରିବେ ନାହିଁ ତେଣୁକରି ସୁତଭୂଷଣ କହିଛନ୍ତି ଯେ ଭଗବାନ ଯେତେବେଳେ ଚାଲିଯାଇଛନ୍ତି କୃଷ୍ଣ ସୁଧାମ ଜଗତେ ଧର୍ମ ଜ୍ଞାନ ବିଷ କର ନଷ୍ଟ ଦୁଷା କଳିଯୁଗରେ ଆମେ ପ୍ରକୃତ କେଉଁଟା ଗ୍ରହଣ କରିବା କଥା ପ୍ରକୃତରେ ଭଗବାନ କିଏ ପ୍ରକୃତରେ କେଉଁ ଶାସ୍ତ୍ର ଆମେ ଗ୍ରହଣ କରିବା କଥା ଏସବୁ କଳିଯୁଗରେ ଲୋକମାନେ ଜାଣିପାରିବେ ତେଣୁ ଏସବୁ ପୁରାଣକୁ ନୁହଁ ଦେଇଥିଲେ ତେଣୁକରି ଏଇ ଯେଉଁ ଭାଗବତ ରୂପକ ମହାପୁରାଣ ଯିଏକି ଗୋଟେ ଅର୍କ ବା ଗୋଟେ ସୂର୍ଯ୍ୟ ସହିତ ତୁଳନା କରାଯାଇଛି କଳିଯୁଗକୁ ଅନ୍ଧକାର ଯୁଗ ସହିତ ତୁଳନା କରାଯାଇଛି ଏବଂ ଭାଗବତକୁ ସୂର୍ଯ୍ୟ ସହିତ ତୁଳନା କରାଯାଇଛି ଯେମିତି ରାତିରେ ଅନ୍ଧକାର ଯେତେବେଳେ ରହୁଛି ସେତେବେଳେ ସୂର୍ଯ୍ୟ ଉଦୟ ହେଉଛି ସେତେବେଳେ ଅନ୍ଧକାର ଦୂର ହେଇଯାଉଛି ସେଭଳି ଭାବରେ ଯେଉଁମାନେ ଏଇ ଭାଗବତର ଶରଣ ନେବେ ସେମାନେ ପ୍ରକୃତ ବିଗତ ଜାଣିପାରିବେ ପ୍ରକୃତ ଧର୍ମ କ'ଣ ଜାଣିପାରିବେ ସେଥିପାଇଁ ଭାଗବତ ପ୍ରଥମରେ ଆମର ଭଗବତ ଗୀତା ଯୋଉଠି ଶେଷ ହେଇଛନ୍ତି ଭାଗବତ ସେଇଠି ଆରମ୍ଭ ହେଇଛି। ଭଗବତ ଗୀତାରେ ଧର୍ମ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ଭଗବାନ ପ୍ରଥମେ କହିଛନ୍ତି ବର୍ଣ୍ଣାଶ୍ରମ ବିଷୟରେ କହିଛନ୍ତି, ଚାତୁର୍ବର୍ଣ୍ଣ ବୟାଶ୍ରମ ବର୍ଣ୍ଣାଶ୍ରମ ବିଷୟ ଧର୍ମ ବିଷୟରେ କହିଛନ୍ତି। କିନ୍ତୁ ଅନ୍ତିମରେ କହିଲେ ଅଷ୍ଟମ ଶ୍ରଦ୍ଧା ପଞ୍ଚଷଠି ଛଅଷଠି ଶୁକ୍ରରେ କହିଲେ ଯେ ସର୍ବଧର୍ମାନ କରିଦେଇଛେ, ଯାହା ସବୁ ସର୍ବଧର୍ମାନେ ଆ ପୂର୍ବରୁ ଯେଉଁ ସବୁ ଧର୍ମ କଥା କହିଥିଲି, ବର୍ଣ୍ଣାଶ୍ରମ ଧର୍ମ ବିଷୟରେ କହିଛି, ଯୋଉ ବ୍ରହ୍ମ ବିଷୟରେ କୁହାଯାଇଛି, ପରମାତ୍ମା ବିଷୟରେ କୁହାଯାଇଛି, ବିଭିନ୍ନ ପ୍ରକାର ଧର୍ମ ବିଷୟରେ ଭଗବାନ କହିଛନ୍ତି। ଯେପରି ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଅନ୍ତିମରେ ଭଗବାନ ଯୋଉ ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛନ୍ତି ସେତେବେଳେ ସେ କହୁଛନ୍ତି ସର୍ବଧର୍ମା ପରିତ୍ୟ ମାମେକ ଶରଣ, ଅନ୍ୟ ଯାହା ସବୁ ଧର୍ମ ମୁଁ କହିଛି ତାକୁ ସବୁ ତ୍ୟାଗ କରିକି ମୋର ଶରଣରେ ଆସ, ଭଗବାନଙ୍କ ଶରଣରେ ଯିବା ହିଁ ପ୍ରକୃତ ଧର୍ମ ବୋଲି ଆମେ ଜାଣିପାରୁ। ଯୋଉ ଧର୍ମ ଆଚରଣ କରି ଆମେ ଭଗବାନ କୃଷ୍ଣଙ୍କର ଶରଣରେ ଯାଉନି ବା ବିଷ୍ଣୁଙ୍କର ଶରଣରେ ଯାଉନି ତାହେଲେ ଆମେ ବୁଝିବା ପରେ ସେ ପ୍ରକୃତ ଧର୍ମ ନୁହେଁ। ତେଣୁ ଅନ୍ତିମରେ ଭଗବାନ ସେଟା କହିଲେ ଯେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକ ଶରଣ, ଏବଂ ଅର୍ଜୁନ ମଧ୍ୟ ଭଗବାନଙ୍କୁ ସେଭଳି ଭାବରେ ଗ୍ରହଣ କରିଛନ୍ତି। ଆପଣ ହେଉଛନ୍ତି ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଉତ୍ତର ସ୍ତୁତି କରିଛନ୍ତି ଅର୍ଜୁନ, ପରମ ବ୍ରହ୍ମ ପରମ ଧାମ ପବିତ୍ରମ ପରମ ଭଗବାନ ପୁରୁଷମ ଶାଶ୍ୱତମ ଦିବ୍ୟମ ଆଦି ଦେବମ ଅଜମ୍ ଏକାଶ ଅଧ୍ୟାୟରେ ମଧ୍ୟ ଭଗବାନଙ୍କର ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି ଅର୍ଜୁନ, ଏବଂ ସଂଜୟ ମଧ୍ୟ ଅର୍ଜୁନରେ କହିଲେ ଯେ ଯତ୍ର ଯୋଗେ ସ୍ୱରକୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ ବିଜୟଭୂତି ଭୁବାନ ନୀତି ମତି, ଯେଉଁଠି ଭଗବାନ କୃଷ୍ଣ ଅଛନ୍ତି ଯେଉଁଠି ଭଗବାନଙ୍କର ଭକ୍ତ ଅଛନ୍ତି ସେଠି ନିଶ୍ଚିତ ଭାବରେ ଜଣେ ବିଜୟ ପ୍ରାପ୍ତ ହେବ, ସେଠି ନିଶ୍ଚିତ ଭାବରେ ଯୁବ ସମ୍ବଳ ପାଇଁ ତାର ନୀତି ରହିବ, ସେଠି ସବୁ ପ୍ରକାର ବିଭୂତି ରହିବ, ସବୁ ପ୍ରକାର ସୁବିଧା ସେମାନେ ପ୍ରାପ୍ତ ହେବେ ଭଗବାନ କୃଷ୍ଣଙ୍କର ଜଣେ ଶରଣରେ ଯିବେ। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଶରଣରେ ଯିବେ ନାହିଁ ସେମାନେ କେବେ ହେଲେ ବିଜୟ ପ୍ରାପ୍ତ ହେଇପାରିବେ। ଆମର ଯୋଉ ବିଭିନ୍ନ ଆଚାର୍ଯ୍ୟମାନେ କହୁଛନ୍ତି ଏ କହିବାର ଉଦ୍ଦେଶ୍ୟ ସଂଜୟ କହିବାର ଉଦ୍ଦେଶ୍ୟ ହେଉଛି ଅନ୍ତିମରେ ଏ ଶ୍ଳୋକଟି ଯେ ସେ ଧୃତରାଷ୍ଟ୍ର କହୁଛନ୍ତି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ଆପଣ ଯଦି ଆପଣଙ୍କ ପୁତ୍ରମାନଙ୍କୁ କହିବେ ସେ ଯୁଦ୍ଧରୁ ଓହରିକି ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ମାନେ ବଞ୍ଚିଯିବେ, ସେମାନେ ମୃତ୍ୟୁବରଣ କରିବେନି, କିନ୍ତୁ ଧୃତରାଷ୍ଟ୍ର ସେ ଶୁଣିଲେ ଯା ହଉ ଏଇ ଯୋଉ ଭଗବତ ଗୀତା ଯୋଉଠି ଶେଷ ହେଇଛି ଭାଗବତ ସେଇଠୁ ଆରମ୍ଭ ହେଇଛି। ଧର୍ମ ପ୍ରଚିତ ପାଇଦ୍ର ଧର୍ମ ନିର୍ମ ଶରଣାକ୍ଷତା ବେଦ୍ୟମ ବସ୍ତମତ ବସ୍ତୁ ଶିବଦମ ତାପ୍ତ ଶ୍ରୀମଦ ଭାଗବତେ ମହାମନ୍ତୁତେ କିମ୍ବା ପ୍ରେରେଶ୍ୱର ସତ୍ୟ ବର୍ଗେ ତତ୍ର ପୃଥିବୀ ସୃଷ୍ଟି। ଏସବୁ ପୈତୃକ ଧର୍ମ ଯୋଉ ରହିଛି ପାଞ୍ଚ ପ୍ରକାର ପୈତୃକ ଧର୍ମ କହିଲି ଭାଗବତ ସପ୍ତସନ୍ଦ ପଞ୍ଚଦଶ ଅଧ୍ୟାୟରେ ନାରଦମୁନି କହିଛନ୍ତି ପ୍ରହ୍ଲାଦ ମହାରାଜ ବିଧର୍ମ ପରଧର୍ମାଶ ଆଭାସ ଉପମାଞ୍ଚଳ ଇଏ ହେଉଛି ପଞ୍ଚ ପାଞ୍ଚଟି ଶାଖା ଅଧର୍ମର ପାଞ୍ଚଟି ଶାଖା ଯେଉଁମାନେ ପ୍ରକୃତ ଧର୍ମ ବି ଏଇଟାକୁ ତ୍ୟାଗ କରିବେ। ତେଣୁ ଏଇ ଯେଉଁ ଅଧର୍ମ ନାଁରେ ଯେଉଁ ଧର୍ମ ତ୍ୟାଗୁଛି ସେଥିପାଇଁ ଭାଗବତରେ ପ୍ରଥମେ ସେସବୁ ପୈତୃକ ଧର୍ମ ସବୁ ବାଦ ଦିଆଯାଇଛି, ପ୍ରକୃତ ଧର୍ମ ବିଷୟରେ ବର୍ଣ୍ଣନା କରାଯାଏ, ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ କଳିଯୁଗରେ ଯଦିଓ ବହୁତ ପ୍ରକାର ଅସୁବିଧା ଅଛି କଳିଯୁଗରେ ବର୍ତ୍ତମାନ ଗୋଟେ ସୁବର୍ଣ୍ଣ ଯୁଗ ଚାଲିଛି, କଳିଯୁଗରେ ଆମ ପ୍ରଭୁପାଦ ମହାରାଜ କହୁଛନ୍ତି ଇଏ 15,000 ବର୍ଷ ଧରିକି ଏବେ ସୁବର୍ଣ୍ଣ ଯୁଗ କଳିଯୁଗ, ଯେଉଁ ସମୟରେ ଏ ଭଗବାନ ପ୍ରକୃତ ଧର୍ମ ପ୍ରଚାର କରାଯାଉଛି, ତାପରେ ଆସ୍ତେ ଆସ୍ତେ ପ୍ରକୃତ ଧର୍ମ ଲୁଚିଯିବ ଯେମିତି ସୁଖଦେବ ସାର କହୁଛନ୍ତି କଳିଯୁଗରେ ଲୋକମାନେ ଜାଣିପାରିବେନି ପ୍ରକୃତ ଧର୍ମ କ'ଣ ଜାଣିପାରିବେନି ସେ ସମୟ ଆସିବ। ବର୍ତ୍ତମାନ ଯଦିଓ ଚାରିଆଡ଼େ ଅଧର୍ମ ପ୍ରଚାର ଲାଭ କରିଛି କିନ୍ତୁ ତଥାପି ପ୍ରକୃତ ଧର୍ମ ମଧ୍ୟ ପ୍ରଚାର କରାଯାଉଛି ଆଜି ସାରା ପୃଥିବୀରେ, ଆମର ଇସ୍କନ ତରଫରୁ ସାରା ପୃଥିବୀରେ ପ୍ରକୃତ ଧର୍ମ ଭଗବତ ଧର୍ମ ଭାଗବତ ଧର୍ମ ପ୍ରଚାର କରାଯାଇଛି, ଏବଂ ଏଇ ଯେଉଁ ସମୟଟା ଏଇ 10,000 ବର୍ଷ ଆଉ 10,000 ବର୍ଷ ରହିଛି, ଏଇ 10,000 ବର୍ଷ ଧରିକି ଏଇଟାକୁ କଳିଯୁଗର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଛି। ତେଣୁ ଯେଉଁମାନେ ଏଇ କଳିଯୁଗରେ ଏଇ ଯେଉଁ ସଂକୀର୍ତ୍ତନ ଯଜ୍ଞରେ ଆନ୍ଦୋଳନ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ସୁମେଧାଶୀ କହିଲେ, ସମସ୍ତଙ୍କ ପାଇଁ ମହାପ୍ରଭୁ ଏଭଳି ସୁଯୋଗ ଆଣି ପ୍ରଦାନ କରିଛନ୍ତି, ଚେତନ ମହାପ୍ରଭୁ ଏଇ ସୁଯୋଗଟି ଦେଇଛି କଳିଯୁଗରେ। ତେଣୁ ଆପଣମାନେ ଆସୁଛନ୍ତି ବିଭିନ୍ନ ସଂଦେହରେ ବିଭିନ୍ନ ଆମର ସମାଜରେ ବିଭିନ୍ନ ପ୍ରକାର ରହୁଛି, ଆସୁଛନ୍ତି, ଯୋଗଦାନ କରୁଛନ୍ତି, କିନ୍ତୁ ଆପଣମାନେ ମଧ୍ୟ ଏଇ ଧର୍ମଟାକୁ ଠିକ୍ ଭାବେ ଗ୍ରହଣ କରନ୍ତି। ଖାଲି ଶୁଣିଲେଇ ତାକୁ ଶୁଣିଲେ ଯଦି କାର୍ଯ୍ୟକ୍ରମ ହେବ ତାକୁ ଯଦି ନିଜ ଜୀବନରେ ଆଚରଣ କରିବେ ତାହେଲେ ତାଠୁ ଅଧିକ ଫଳ ପ୍ରାପ୍ତ ହେବ। ଇଏ ଗୋଟେ ସୁଯୋଗ ଦିଆଯାଇଛି ପ୍ରଭୁପାଦ ମହାରାଜଙ୍କ ଦ୍ୱାରା। ପ୍ରଭୁପାଦ ମହାରାଜ ଯିଏକି ଭଗବାନଙ୍କର କୃଷ୍ଣ କଳିଯୁଗେ କଳିଯୁଗର ଧର୍ମ ହେଉଛି ନାମ ସଂକୀର୍ତ୍ତନ, କୃଷ୍ଣ ଶକ୍ତି ବିନା ନହେଲେ ତାହା ପ୍ରବର୍ତ୍ତନ। ଭଗବାନଙ୍କ ଠାରୁ ଯେଉଁମାନେ ଶକ୍ତି ପ୍ରାପ୍ତ ନ ହୋଇଥିବେ ସେମାନେ ଏଇ ଧର୍ମକୁ ପ୍ରଚାର କରିପାରିବେ ନାହିଁ। ଆଜି ଆମେ ଦେଖୁଛେ ସାରା ପୃଥିବୀରେ ଏଇ ଭଗବାନଙ୍କ ନାମ ପ୍ରଚାର କରାଯାଇଛି। ଚୈତନ୍ୟ ମହାପ୍ରଭୁ ସେ ଭବିଷ୍ୟତବାଣୀ ଦେଇକି ଯାଇଥିଲେ ପୃଥିବୀରେ ଆଚିଗତ ନବରାତ୍ରି ଗ୍ରାମ ସର୍ବତ୍ର ପ୍ରଚାର ହରିବ ମୋର ନାମ, ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ। ଏବଂ ଆଜି ଆମେ ଦେଖୁଛେ ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ଚାଲିଛି। ତ ଇଏ ହେଉଛି ଆମକୁ ଗୋଟେ ସୁଯୋଗ ଦିଆଯାଇଛି, ଅପୂର୍ବ ସୁଯୋଗ ଗୋଟେ ମିଳିଛି ଆମକୁ। ତେଣୁ ଯେଉଁମାନେ ଏହି ସୁଯୋଗ ଗ୍ରହଣ କରିବେ ସେମାନେ ହେଉଛନ୍ତି ବହୁତ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଆପଣମାନେ ମଧ୍ୟ ଗ୍ରହଣ କରନ୍ତୁ, ଆମର ଯେଉଁ ଚାରୋଟି ବିଧି ନିଷେଧ ଅଛି ସେ ବିଧି ନିଷେଧ ପାଳନ କରନ୍ତୁ ଏବଂ ଭଗବାନଙ୍କ ନାମ ଗ୍ରହଣ କରନ୍ତୁ। ଜପ ଆମର ମାଳା ଦିଆଯାଉଛି, ବିଭିନ୍ନ ପ୍ରଭୁପାଦ ମହାରାଜଙ୍କ ଯେଉଁ ବହି ସବୁ ରହିଛି ଭଗବତ ଗୀତା ଭାଗବତ ଇତ୍ୟାଦି ସେସବୁ ପାଠ କରନ୍ତୁ। ଆଜିକାଲି ଆସ୍ତେ ଆସ୍ତେ ଆପଣ ଜାଣିବେ ଯେ ପ୍ରକୃତ ଧର୍ମ କ'ଣ ଆପଣ ଜାଣିବେ। ଧର୍ମ ନାମରେ ଚାରିଆଡ଼େ ଅଧର୍ମ ପ୍ରକାର ବ୍ୟାପି ଚାଲିଛି, କାରଣ ଇଏ ହେଉଛି କଳିଯୁଗର ଅସୁବିଧା। ଏଇଟା ରହୁଛି କଳିଯୁଗର ଅସୁବିଧା ସୁଖଦେବ ଗୋସ୍ୱାମୀ ସେଟା ବର୍ଣ୍ଣନା କରିଛନ୍ତି। ତେଣୁ ପ୍ରକୃତ ଧର୍ମ ଜାଣିବା ଯଦିଓ ବିଭିନ୍ନ ପ୍ରକାର ଅସୁବିଧା ରହିଛି କି ତଥାପି ସେ ଭଗବାନ ସେ ସବୁ ସୁବିଧା କରିଛନ୍ତି, ସେ ବ୍ୟବସ୍ଥା କରିଛନ୍ତି। ତେଣୁ ଯେଉଁମାନେ ଏଇ ଯେଉଁ ସୁଯୋଗର ଲାଭ ପାଇବେ ସେମାନେ ହେଉଛନ୍ତି ବହୁତ ସୁବିଧା, ବହୁତ ବୁଦ୍ଧିମାନ। ଆମେ ଏଠାରେ ଆମ କଥା ବିଶ୍ରାମ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ ଜୟ ପ୍ରଶ୍ନଟି ପଚାରିବେ ନାହିଁ ଆପଣ ବସ୍ତୁ ଦଶଟି ଆପଣ କରନ୍ତୁ।